वासुदेवाय श्रीमद्भागवतम तृतीय स्कंध द्वादश अध्याय श्लोक 23 उत्संगान उत्संगात नारदो यज्ञे यज्ञे दक्षो अंगुष्ठात स्वयंभुवः प्राणात वशिष्ठः जज्ञातो भृगु त्वचि करात क्रतुः नुत्संगा नारदो यज्ञे उत्संगा नारदो यज्ञे दक्षो अंगुष्ठा स्वयंभुवा प्राणाद् वशिष्ठ यज्ञा प्राणाद् वशिष्ठ यज्ञातो संजातो प्राणाद् वशिष्ठ संजातो भृगुत्वचीकरात्क्रतुः उत्संगात् नारदो यज्ञे दक्षो अंगुष्ठा स्वयंभुवः प्राणाद् वशिष्ठ संजातो भृगुश्चक्षुर्भृगुत्वचीकरात् क्रतुः शब्दानुवाद उत्संगात् प्रौढरु किंवा दिव्यचिन्तनरु नारदः महामुनि नारद यज्ञे उत्पन्न हेले दक्ष अंगुष्ठात् बुद्धांगुष्ठिरु स्वयंभुव ब्रह्मांकर प्राणात् प्राणवायुरु वशिष्ठ संजाते संजात जात हेले भृगुमणि त्वचि त्वक् वा स्पर्शेन्द्रियरु करात् हस्तरु कुहु क्रतुरुषि शुक्र अनुवाद ब्रह्माङ्क शरीरर सर्वोत्तम अङ्ग दिव्य चिन्तन वा क्रोडरु नारद जात हेले वशिष्ठ ताङ्कर ब्रह्माङ्कर प्राणवायुरु दक्ष अङ्गुष्ठिरु भृगु त्वक् इन्द्रिय प्रभु इन्द्रियरु एवं क्रतु हस्तरु जात हेले श्लोकर भागवतरे श्लोकपाद महाराज कहुछन्ति जे श्री नारद ब्रह्माकर दिव्य चिंतनरु जात हेले कारण से इच्छा कले जेकोसी व्यक्ति को भगवान देई पारिबे कोनसी प्रकार वेद ज्ञान बा तपस्या बड़े कई भगवान को लाभ करि पारिबे नहीं किंतु श्री नारदंग भली एक शुद्ध भगवत भक्त इच्छा कले जेकोसी व्यक्ति को भगवान देई पारिबे नारद शब्दर यह सूचित होती जे से बा नारद भगवान को दान करिपारे नार शब्दर अर्थ भगवान एवं दर अर्थ जे दान करिपारे से भगवान को नहीं पारे से भगवान को देपारे यार अर्थ एपर नुह जे भगवान एक पण्य वस्तु जहाँकि से कौन सी व्यक्ति को दे दिया जाए पारिबो किंतु नारद मैंने जेको व्यक्ति को भक्ति प्रदान करिपारे व्यक्ति भगवान को एक दास सख्य बा बंधु पिता माता बा प्रेमिका हिसाब से व्यक्ति जो भाव लाभ करने को चाहे से भाव से लाभ कर से भाव भक्ति से लाभ कर नारद मुनि से भावभक्ति व्यक्ति को दे पारे अन्य कथा यह कहुपे नारद ही भक्ति जो मार्ग प्रदर्शन करती जो मार्ग भक्त जो मार्ग व्यक्ति भगवान को पाईपर तेणु ये श्लोक 23 वर्णना करमी ब्रह्मांकर सृष्टि आ पूर्वर वर्णना कर 10 जन पुत्र प्रसिद्ध पुत्र को जन्म कले अत्रि मरीचि अंगिरस पुलस्ता पुलहा क्रतु भृगु वशिष्ठ दक्ष धर्म नारदं चैवात्र दशमं। नारद गतकाल आम पाठ करते नारद हूँ दशम पुत्र तेणु ये नारद मुनि से विशेष भाव भक्ति अवतार बोली कह भगवान को जो अवतार बोली कह तेणु भक्ति अवतार हूँ से नारद मुनि। तेणु नारद मुनि आम गत काली कही नारद मुनि भक्ति नारद मुनि अंतिम सृष्टि कले अर्थात सब जिनस जहाँ सब रही कर्म ज्ञान तपस्या योग इत्यादि सबकि भक्ति मिश्रित हेले ही से तार प्रकृत फल प्राप्त हो पारे बिना भक्ति से सब किसी मूल्य ना। तेणु आज वर्णना करमि जन्म हेले रुद्र भगवान ब्रह्मा भ्रुजुगल जात हेले चतुसन भगवान प्रथम जात कर सीटा किभली जात होता वर्णना कर जाए ना कि ये दस जन पुत्र को किभली सृष्टि कले ना ब्रह्मा कौन सी पत्नी ग्रहण कर पत्नी गर्भ सृष्टि करना यार वर्णना कर उत्संगात यज्ञ नारद यज्ञ उत्संगात उत्संग कहले कोल को कह जाए ना उत्तम संग अर्थात साधु संग सत्संग रू से विवाह नारद मुनि को उत्पन्न कले सत्संग भगवान पर चिंता करी भगवान चिंता करते भगवान पर शक्ति प्राप्त होती तेणु से निजर शरीर रु विभिन्न अंगरू विभिन्न मुनि ऋषि मान सृष्टि करेणु सर्वप्रथमे ये वर्णना कर उत्संगात यज्ञ नारद नारद सी होती कहले भक्ति भक्तिर से प्रवर्तक जोबले वर्णना करते नारद मुनि कली आरंभ सब जाड़े जा भगवान को देखी पार ना कली जुग प्रवेश कर तेणु भारत भूमि आँचले जोबले से आश्वस्त लाभ कले भगवान अनुभूति से प्राप्त हेले वृंदावन जो पहुँचले सेतबाला से देखुं गोटे तरुणी युवती नवजुवती जड़े तरुणी युवती दुईज बुद्धा पाखे रही से क्रंदन कर तो नारद मुनि चिंता कले ए तरुणी युवती जनक कहीं क्रंदन करसिले पचारा पचारे ये सती ए देवी आप किए कहीं क्रंदन कर वृद्ध व्यक्ति दुईज जे किए ना मुझे भक्ति मु द्रविड़ देश जन्मग्रहण करी कर्णाटक वृद्धिलाभ कली महाराष्ट्र में किसी वृद्धिलाभ कली कि गुजरात को जो आसली मु मोर शरीर दुर्बल मु बुढ़ी होगली वृद्धा होगली आ ये जो पुत्र ये दुज पुत्र वृद्ध हो गले ये मोर दुज हूँ मोर पुत्र ये हम ज्ञान एवं वैराग्य तेणु मु पुणी मोर जौवन युवतीत्व जो प्राप्त होगापी एवं पा मर जुवकत्व प्राप्त करने चारिड़े जाइली कितना कौटी हो पारे ना जो वृंदावन आसी पहुँचली वृंदावन संजोगे मोर शरीर पुणी युवती शरीर मुझे प्राप्त हली किंतु ये दिज मोर पुत्र से वृद्ध अवस्था रोते तेणु नारद मुनि ये भक्ति देवी नारद मुनि स्वयं भक्तर अवतार तेणु भक्ति देवी सहित से कथा होेणु सी कहले व्यस्त हो दरकार ना भक्ति देवी मुझे भक्त भक्त अवतार मुझे भगवान भक्त अवतार मन मन कौन चिंता कहूना कि मुझे दुज को जो वृद्ध बार्धक्य प्राप्त होती तुम मनदुख करवकत्व करदेवी ना केमी करे ना अच्छी तार व्यवस्था अच्छी सुख उपाय अच्छी करदेवी मुझे न करपरि ताल मते हरिदास के कहे ना आज ठारूली भाव प्रतिज्ञा कले तेणु तापर से बहुत चेष्टा कले विभिन्न वेद पाठ कले गीता पाठ कले भगवद गीत भगवान अर्जुन कहते अर्जुन जब तुम केवल अध्याय पाठ कर अष्टादश अध्याय कहते अर्जुन अध्यक्षित चज इम धर्म संवाद महावयो ज्ञान यज्ञ तेनाष्टा मे अति केवल जन जदि भगवद गीता को अध्ययन करेंगे अर्जुन से ज्ञान जोगरे मोर मोर पूजा करिव। तेणु वेद पाठ कले, गीता पाठ कले, महाभारत पाठ कले, ये सब पाठ कले, किंतु से दुज से वृद्ध अवस्था रे टे अवस्था टे चेता पाइले। आमर जन बर्तमान आसर बंधु जन आसू तर माँ बर्तमान चेतना आसुनी कमा स्टेज रही तेणु ये भाव में सीमें भाव चेतना नाला। तेणु जोबले यू पाठ हला कि चेतना प्राप्त हले कि तथापि से युवकत्व प्राप्त हो पारे ना। तेणु नारद मुनि चिंता कले ये तो वेद पाठ कली, गीता पाठ कली, ये सब पाठ कलापर मैं ये युवकत्व से प्राप्त हो पार ना कौन कर चिंता करसर आकाशवाणी है ये नारद मुनि तुम्हें सत्कर्म कर। तेणु से सत्कर्म कौन पचारे ना तुम्हें बुझ सत्कर्म कौन। तेणु से चलने सबुआड़े चलने कौ सत्कर्म सत्कर्म अर्थ कौन। तेणु जाए जाइए जो पहुँचले बद्रीनाथ रे सेठी चारि कुमार ये जो ब्रह्मा जो प्रथम पुत्र चारि कुमार से देखा हेले से नारद कहते नारद से सान भाई हे तुम्हें कहीं एभली गोटे साधारण व्यक्ति भाई एत व्यग्र चित्तरे एभली भाव घूरी बुलच कौन कारण कौन। तुम्हें साधारण व्यक्ति नुह तुम्हें ब्रह्मा पुत्र तुम भगवान भक्ति अवतार भक्त अवतार तुम्हें। तेणु नारद मुनि कहते घटनाटी कहले एमती भक्तिदेवी को देखाला तांकर पुत्र दुज वृद्ध हो जाती। तेणु तक पुणी युवक करने मु बहुत चेष्टा कली वेद अध्ययन कली गीता पाठ कली किंतु से हो पारा ना कि आकाशवाणी है तुम सत्कर्म कले से पुणी तक युवकत्व प्राप्त हे। तेणु ये सत्कर्म कौन जानापी बुरी बुलू क्या पचार तेणु शीघ्र सत्कर्म तुम्हें भागवत पाठ कर। भागवत पाठ कले से यहाँ हूँ प्रकृत सत्कर्म तेने भागवत पाठ कले से पुणी युवकत्व प्राप्त हे ना। भागवत पाठ करी भागवत कौन अलग कि से वेदर गोटे अंग वेदर वेद सर्ववेद इतिहास आनंद सारंग सारंग समुदूतम समस्त वेद इतिहास इत्यादि सबकि सार जिनस भागवत मुझ वेद अध्ययन कर देर भागवत पढ़ाई गला। नारद चिंता कर तेणु चारि कुमार कहते प्रकृत भगवान लीला को बुझा बड़ कष्ट। नारद मुनि कहते नारद तुम्हें कौन भूलीगल व्यासदेव पर समस्त शास्त्र रचना करते तुम्हें कौन कही तुम कहले जाकि जुगुप्सितम कर्मन धर्मकृति अनुशास तुम्हें ये जो वेद उपनिषद पुराण इत्यादि वर्णना कर सब निंदनीय कार्य कर नहीं मन अच्छे ना नहीं ना मन अच्छे ना पुणी तुम्हें कमी भूली जाऊ सी तो समस्त शास्त्र रचना करते समस्त वेद इतिहास पुराण इत्यादि अंतिम वेदांत सूत्र रचना कले तथापि से शांति प्राप्त हो पारे ना। तुम्हें कौन उपदेश देते मन अच्छी ना ये मन पड़ू कौन कही ना मुझी यथा धर्म दयाथा मुनिवर ज्ञान कृत्यता न तथा वासुदेव से महिमा अनुवर्णित ए व्यास समस्त भगवान अवतार व्यासदेव मध्य भगवान अवतार नारद मुनि मध्य भगवान अवतार चारि कुमार मध्य भगवान अवतार कि तथापि भगवान सब लीला रही। तेणु नारद मुनि प्रथम स्कंद पंचम अध्याय वर्णना कर व्यास तुम्हें जो भाव में धर्म अर्थ काम मुख्य इत्यादि वेद उपनिषद मानक विस्तार भाव में वर्णना कर भाव में भगवान वासुदेव महिमा से भाव कीर्तन कीर्तन करना रचना करना तेणु तुम्हें शांति प्राप्त हो पार ना। तेणु तुम उपदेश व्यासदेव कौन रचना कले तुम गलापर कौन हो जान कौन ना कौन होता ना तुम्हें जो चलीगला व्यासदेव भक्ति जोगे न मनसी सम्यक प्रणीत अमले अपसत पुरुष पूर्णं मायांच तदपाश्रय तुम गला से भक्ति जोग ध्यान कले भगवान को ध्यान कले एवं भगवान को दर्शन कले माया को मध्य दर्शन कले पछपटे देखिले दर्शन मायांच तदपाश्रय से माया किभली ना जया सम्मोहित जीव आत्मानं त्रिगुणात्मक परोपी मनुतेन अर्थं तत्कृतं चारिपद्यते से माया होती से समस्त जीव मान मोहित कर रखी से जीव मानक अनर्थ जात हो माया द्वारा मोहित ही हृदय अनर्थ जात होइछि। तेणु व्यासदेव चिंता कले ए अनर्थ केमिति दूरीभूत हब, दूरीभूत करिवे ना अनर्थ उपशम साक्षात भक्ति योग मदुक्खजे लोकस्य अजानत विद्वान चक्रे सातत संगीता। से विद्वान व्यासदेव तापर अंतिम रे ए सातत संगीता ए भागवतम रचना कले। लोक मानकर अनर्थ दूर हब जस्याम विश्वे माणायम कृष्णे परम पुरुषे भक्ति उत्पादित पुंस शोक मोह भयापहा। तेणु से जो ए अनर्थ को दूर करने व्यासदेव सातत संगीता ए भागवतम रचना कले। जस्याम विश्वे माणायम ए भागवत शास्त्र एभली केवल जन शुणाप आरंभ कर संकल्प कर पूर्ण भाव श्रवण करना केवल शुणाप आरंभ कर द्वारा कौन हम ना जस्याम विश्वे माणायम कृष्णे परम पुरुष भक्ति उत्पदते। भगवान जे कि कृष्ण जे कि परम पुरुष तांक प्रति भक्ति आसीब। ए भक्तिर जो अंतिम फल से हो प्रेम फल किंतु आनुषंगिक फल हिसाब से शोक मोह भय नष्ट हो। समस्त शोक मोह भय रही शोक कर किसी जिनस मूल्यवान पदार्थ चलीगला से शोक कर अतीत भय वर्तमान भय हो मोह एवं भविष्य भय हो भय। तेणु ये शोक मोह भय ए त्रितापुर समय मुक्त होवल शुणाप आरंभ कला मान। तेणु जो भाव में बर्तमान आंब समय चली आज एकादश आंब पाइबे तेना आंब वृक्ष जदि आंब हो फल हो आंब वृक्ष को खाइले से मीठा आम प्राप्त हो पार ना। आंबर वृक्षर जो सुपक् मिष्ट फल हो आंब तेणु से भाव वेद रूपक जदि कल्पतरु कि तार निगम कल्पतरु गणित फलम सुख मुखात अमृत द्रव संयुतम पीबत भागवतम रसमालय मुहुरो रसिका विभावुका। भागवतम प्रथम स्कंद प्रथम अध्याय तृतीय श्लोक व्यासदेव यू समस्त आशीर्वाद प्रदान कर मंगलाचरण ये तृतीय श्लोक समस्त आशीर्वाद देखते ये पक् फल जो फल कि जन प्राप्त हेले से आनंद आनंद बढ़ी बढ़िका जाऊ। तेणु ये भागवत तुम भागवत पाठ कर ये भागवतटा पाठ करना आमती कमी युवक हे। तेणु नारद मुनि बर्तमान से बुझिले ये भगवान को माया द्वारा ये भाव में लीला सब हो पद्मपुराण वर्णना कर भागवत महात्म इसे वर्णना कर। तेणु कहले तारी नारद मुनि कहले भाई बड़ भाईना तुम्हें ये भागवत पाठ कर तुम्हें ब्रह्मा प्रथम पुत्र चारि पुत्र सी मध्य भगवान शंकरषण देव ज्ञान प्राप्त होती। तेणु आपण मैने यू भागवत पाठ करतु सनक सनातन सनंदन सनत कुमार तक भितर जन ज्येष्ठ अच्छा सी यगवत कहले कौट कह आप चलतु तलू चलतु हरिद्वार चलतु से भागवत कथा कहे। तेणु से जो आसिले चारि कुमार आसिले हरिद्वार हरिंर द्वार हरि को प्राप्त होगापी से होंगे द्वार हरिद्वार। तेणु से जा भागवत में आरंभ कले जन्मादेश जो आरंभ कराऊ। तेणु समस्त मुनि ऋषि मैंने आस पहुँचगले जो मैने विशेष भाव में भक्तिदेव मत जा पहुँचगले भक्तिदेव पहुँचगले दुईज बुद्ध पुत्र को पहुँचले सी पचारे मुझे अवस्थान करी ये भाव में सब वर्णना कर। तेणु समस्त हृदय अवस्थान करने कहगला जाऊ। तेणु ये भागवत आरंभ करागला से पुणी से मैंने युवक हो गले ज्ञान एवं वैराग्य। तेणु ये ज्ञान वैराग्य स्वतः आसे भक्ति आचरण कले ये ज्ञान वैराग्य स्वतः आसे ताप चेष्टा करवा दरकार ना। से सुत गोस्वामी प्रथम जो भागवत कहते स्वर्णकादि ऋषि को सी कहते स्वर्णकादि ऋषि मैंने जाणी रख जे वासुदेव भगवती भक्ति योग प्रयोजित जनयती आसु वैराग्यम ज्ञान चेत दहितिगम। स्वर्णकादि ऋषि मैंने जो मैंने वासुदेव भगवान वासुदेव प्रति भक्ति आचरण करे भक्ति करे पाखे खूब शीघ्र ज्ञान एवं वैराग्य आसव। तेणु ये ज्ञान वैराग्य चेष्टा कर ये हूँ भक्तिर पुत्र भक्तिदेवी पुत्र जन भक्ति करें ज्ञान आसव वैराग्य आसव शुष्क ज्ञान आसव ना शुष्क ज्ञान में वैराग्य आसव ना। ସେ ଜ୍ଞାନ ପ୍ରାପ୍ତ ହେଇ ସେମାନେ ଭୌତିକ ଜଗତରେ କ'ଣ ଆସକ୍ତି ରହିବ ସେମାନେ ଉପଭୋଗ କରିବା ପାଇଁ ଚାହିଁବେ। ଜୟ ଶ୍ରୀ ରାଧା ମଦନ ମଞ୍ଜୁକି। ତେଣୁ ଏହିଭଳି ଭାବରେ ଭକ୍ତି ଯେଉଁ ରହିଛନ୍ତି, ଭକ୍ତି ଦେବୀ ରହିଛନ୍ତି, ଭକ୍ତି ଦେବୀଙ୍କର ପୁତ୍ର ହେଉଛନ୍ତି ଏହି ଜ୍ଞାନ ଏବଂ ବୈରାଗ୍ୟ। ତେଣୁ ନାରଦ ମୁନି ସେ ମଧ୍ୟ ସେହିଭଳି ଭାବରେ ଭକ୍ତର ଅବତାର, ସେ ଭକ୍ତଙ୍କ ଭକ୍ତ ଅବତାର, ସେ ଭଗବାନଙ୍କର ଅବତାର ଜଣେ। ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ନାରଦ ମୁନିକୁ ଭଗବାନଙ୍କର ଅବତାର ହିସାବରେ ଗ୍ରହଣ କରାଯାଇଛି। ତେଣୁ ଏଇ ନାରଦ ମୁନି ଏ ଯେଉଁ ଯଜ୍ଞ ଇଏ କିଭଳି ସୃଷ୍ଟି କଲେ ବ୍ରହ୍ମା, ତା ପୂର୍ବରୁ ବର୍ଣ୍ଣନା କରାଯାଇଛି। ପ୍ରଥମ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ସେ କହିଛନ୍ତି ପୂର୍ବରୁ ସେ ଥିଲେ, ତାଙ୍କର ତିନି ଜନ୍ମର ଇତିହାସ ରହିଛି। ଭାଗବତ ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ସେ ଥିଲେ ଜଣେ ଗନ୍ଧର୍ବ, ଥିଲେ କ'ଣ ତାଙ୍କ ନାଁ ଥିଲା, ଉପଭରଣ ଗନ୍ଧର୍ବ ଥିଲେ। ଉପଭରଣ ଗନ୍ଧର୍ବ ଥିଲେ, ତାଙ୍କୁ ଗୋଟେ ଦେବ ସମାଜରେ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସେମାନେ ଗନ୍ଧର୍ବମାନେ ବହୁତ ସୁନ୍ଦର ଗାନ କରନ୍ତି, ତେଣୁ ତାଙ୍କୁ ଡକାଯାଇଥିଲା ଗାନ କରିବା ପାଇଁ, ଭଗବାନଙ୍କର ଗାନ ଗୁଣଗାନ କରିବା ପାଇଁ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ଭଗବାନଙ୍କର ଗୁଣଗାନ କରିବା ପାଇଁ ଡକାଯାଇଥିଲା। କିନ୍ତୁ ନାରଦ ସେ ଉପଭରଣ ଗନ୍ଧର୍ବ ସେ ଅନ୍ୟ ଅପ୍ସରାମାନଙ୍କ ସହିତ ବା ଗାନ୍ଧର୍ବମାନଙ୍କ ସହିତ ଏଭଳି ତାଙ୍କ ପ୍ରତି ଆସକ୍ତି ରହିଯାଇଥିଲେ, ସେ ଭୁଲିଗଲେ ଯେ ଏ ସଭାରେ ଭଗବାନଙ୍କର ଗୁଣଗାନ କରାଯିବା କଥା। କିନ୍ତୁ ସେ ଫିଲ୍ମ ଗୀତ ଗାନ ଗାଇଲେ ଆରମ୍ଭ କଲେ, ଗ୍ରାମ୍ୟ ଗୀତ ବୋଲିବାକୁ ଆରମ୍ଭ କଲେ, ପୁରୁଷ ସ୍ତ୍ରୀ ଆକର୍ଷଣ ସମ୍ବନ୍ଧୀୟ ଗୀତକୁ ବୋଲିବା ପାଇଁ ଆରମ୍ଭ କଲେ। ତେଣୁ ଦେବତାମାନେ ମୁନି ଋଷିମାନେ ସେମାନେ କ୍ରୋଧ ହୋଇ ତାଙ୍କ ଉପରେ ଅଭିଶାପ ଦେଇଥିଲେ, ତୁମେ ଦାସୀ ପୁତ୍ର ହେଇଯାଅ। ତେଣୁ ସେ ଦାସୀ ପୁତ୍ର ହେଇକି ଜନ୍ମଗ୍ରହଣ କଲେ ତା ପର ଜନ୍ମରେ। ତେଣୁ ସେ ଦାସୀ ପୁତ୍ର ହେଇକିରି ମଧ୍ୟ ସେ କଥା ତାଙ୍କର ବ୍ୟାସଦେବଙ୍କୁ କହୁଛନ୍ତି, ତାଙ୍କ ପୂର୍ବ ଜନ୍ମ କଥା। ଏ ଦ୍ୱିତୀୟ ଜନ୍ମ ତାଙ୍କର, ତା ପୂର୍ବରୁ କେତେ ଜନ୍ମ ଥାଇପାରେ, କିନ୍ତୁ ଏଇ ତିନୋଟି ଜନ୍ମ ପ୍ରସିଦ୍ଧ ନାରଦମୁନିଙ୍କର। ସେ ଯେତେବେଳେ ଦାସୀ ପୁତ୍ର ହେଇଥିଲେ, ଗୋଟାଏ ଚାତୁର୍ମାସ୍ୟରେ ସେ ତାଙ୍କର ମା ଜଣେ ଧନୀ ବ୍ୟକ୍ତିର ସେବା କରୁଥିଲେ। ସେ ଧନୀ ବ୍ୟକ୍ତି ଜଣଙ୍କ ସେ ମୁନି ଋଷିମାନଙ୍କୁ ଚତୁର୍ମାସରେ ସେମାନେ ଗୋଟିଏ ସ୍ଥାନରେ ରହନ୍ତି, ମୁନି ଋଷି ଗୋଟିଏ ଜାଗାରେ ରହନ୍ତି ନାହିଁ, ସେମାନେ ସବୁବେଳେ ପରିଭ୍ରମଣ କରନ୍ତି। କାହିଁକି ନା ତାଙ୍କ ପ୍ରତି ଅଭିଶାପ ରହିଛି, ଦକ୍ଷ ନାରଦ ମୁନିକୁ ଅଭିଶାପ ଦେଇଥିଲେ ଦକ୍ଷ। କାହିଁକି ନା ଦକ୍ଷ ଏ ଦ୍ୱିତୀୟ ଦକ୍ଷ, ପ୍ରଥମ ଦକ୍ଷ ହେଉଛନ୍ତି ବ୍ରହ୍ମାଙ୍କର ପୁତ୍ର, ଦ୍ୱିତୀୟ ଦକ୍ଷ ହେଉଛନ୍ତି ପ୍ରଚେତାମାନଙ୍କର ପୁତ୍ର, ପ୍ରଚେତାସ ପୁତ୍ର ଦକ୍ଷ। ସେ ଦକ୍ଷ ଯେତେବେଳେ ପ୍ରଜା ସୃଷ୍ଟି ଆରମ୍ଭ କଲେ, ସେ ପ୍ରଜା ସୃଷ୍ଟିରେ ଦକ୍ଷ, ସେଥିପାଇଁ ତାଙ୍କ ନାଁ ହେଉଛି ଦକ୍ଷ। ଏଇ ଏବେ ବର୍ଣ୍ଣନା କରାଯାଏ ଦଶ ଜଣଙ୍କ ଭିତରେ ଦକ୍ଷ ଜଣେ ଆସିବେ। ସିଏ ଶିବଜୀଙ୍କ ପ୍ରତି ଅଭିଶାପ ଅପରାଧ କରିଥିବେ ଏ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯିବ। ସେଇଥିପାଇଁ ତାଙ୍କର ମସ୍ତକରେ ତାଙ୍କର ମସ୍ତକଟି ନଷ୍ଟ ହୋଇଗଲା, ସେ ଗୋଟେ ଛେଳିର ଛାଗର ମସ୍ତକ ପ୍ରାପ୍ତ ହେଲେ, ତେଣୁ ସେ ତାଙ୍କୁ ଭଲ ଲାଗୁନଥିଲା। ଗୋଟେ ଛାଗ ମସ୍ତକ ପ୍ରାପ୍ତ ହୋଇକି ଦକ୍ଷ ପ୍ରଜାପତି ସେ ଥିଲେ, ପ୍ରଜାପତିମାନଙ୍କ ମଧ୍ୟ ଶ୍ରେଷ୍ଠ ଥିଲେ। ତେଣୁ ଯୁଆଡ଼େ ଗଲେ ସମସ୍ତେ କହିଲେ ଦେଖିଛ ଏ କାହିଁକି ଆକର ଏଭଳି ମୁଣ୍ଡ ହେଇଛି, ନା କ'ଣ ପାଇଁ ନା ଶିବଙ୍କ ପ୍ରତି ତାଙ୍କର ଜ୍ୱାଇଁ ପ୍ରତି ଅପରାଧ କରିଥିଲେ, ସେଥିପାଇଁ ବର୍ତ୍ତମାନ ଏଇ ମୁଣ୍ଡ ଧାରଣ କରିଛନ୍ତି। ଏ କଥା ସେ ଶୁଣୁଥିଲେ, ତାଙ୍କୁ ଭାରି ଖରାପ ଲାଗୁଥିଲା। ତେଣୁ ସେ ଯେତେବେଳେ ସୁଯୋଗ ପ୍ରାପ୍ତ ହେଲେ, ସେତେବେଳେ ସେ ଶରୀର ତ୍ୟାଗ କରି ପ୍ରଚେତାଙ୍କର ପୁତ୍ର ହିସାବରେ ଆସିଲେ। ଏସବୁ ବର୍ଣ୍ଣନା କରାଯିବ ଦକ୍ଷ। ସେଇ ଦକ୍ଷ ଯେତେବେଳେ ସୃଷ୍ଟି କଲେ, ପ୍ରଜା ସୃଷ୍ଟି କଲେ, ପ୍ରଥମେ 10,000 ପୁତ୍ର ସୃଷ୍ଟି କଲେ, ହର୍ଯ୍ୟସ୍ୱ ନା କ'ଣ ତାଙ୍କ ନାଁ, ହର୍ଯ୍ୟସ୍ୱ 10,000 ପୁତ୍ର ସୃଷ୍ଟି କଲେ। ନାରଦ ମୁନି ଆସିଲେ, ସେମାନଙ୍କୁ ଦକ୍ଷ ପଠାଇଲେ, ଯାଅ ପୁତ୍ରମାନେ ତୁମେ ଯାଅ ତପସ୍ୟା କରିବ, ତପସ୍ୟା କରି ତୁମେ ମଧ୍ୟ ପ୍ରଜା ସୃଷ୍ଟି କରିବ, ଏ ବ୍ରହ୍ମାଙ୍କର ଆଦେଶ ରହିଛି। ତେଣୁ ସେମାନେ ଯେତେବେଳେ ଯାଇଥିଲେ ନାରାୟଣ ସରୋବରକୁ ଯାଇଥିଲେ ତପସ୍ୟା କରିବା ପାଇଁ, ସେତେବେଳେ ନାରଦ ମୁନି ତାକୁ ଯାଇକରି ଏଭଳି ମନ୍ତ୍ର ଦେଇଦେଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, ଏଭଳି ମନ୍ତ୍ର ଦେଇଦେଲେ। ସେ ଆଉ ପ୍ରଜା ସୃଷ୍ଟି କ'ଣ କରିବେ, ସିଏ ସବୁ ବାବାଜୀ ହେଇଗଲେ। ଦକ୍ଷ ଏ କଥା ଜାଣିଲା ପରେ ପୁଣି 1,000 ପୁତ୍ର ସୃଷ୍ଟି କଲେ, ସୁବଳାସ ନାମକ ତାଙ୍କ ନାମ ଦିଆଯାଇଥିଲା ସୁବଳାସ। ସେମାନଙ୍କୁ ମଧ୍ୟ ସେଇଭଳି ଭାବରେ ପଠାଇଲେ, ଯାଅ ପିଲାମାନେ, ତୁମର ବଡ଼ ଭାଇମାନେ ଯାଇଥିଲେ ନାରାୟଣ ସରୋବରକୁ ସେଠି ତପସ୍ୟା କରିବା ପାଇଁ, ତୁମେ ମଧ୍ୟ ଯାଇ ତପସ୍ୟା କର ଏବଂ ପ୍ରଜା ସୃଷ୍ଟି କର। ତେଣୁ ସେମାନେ ଯେତେବେଳେ ଯାଇ ପ୍ରଜା ତପସ୍ୟା କରୁଛନ୍ତି, ଭଗବାନଙ୍କର ଆରାଧନା କରୁଛନ୍ତି, ନାରଦ ମୁନି ତାଙ୍କୁ ମଧ୍ୟ ସେଇ ମନ୍ତ୍ର ଦେଇଦେଲେ। ତେଣୁ ଏହିଭଳି ଭାବରେ ନାରଦ ମୁନି ତାଙ୍କର 11,000 ପୁତ୍ରଙ୍କୁ ଯେହେତୁ ସନ୍ନ୍ୟାସୀ ଧର୍ମରେ ଦୀକ୍ଷିତ କରାଇଦେଲେ, ତେଣୁ ଦକ୍ଷ ତାଙ୍କ ପ୍ରତି ବହୁତ କ୍ରୋଧ ପ୍ରକାଶ କରିଥିଲେ, କ୍ରୋଧ କରିଥିଲେ। ତେଣୁ ନାରଦଙ୍କୁ ଚିନ୍ତା କଲେ, ମୁଁ ଦକ୍ଷଙ୍କର ପୁତ୍ରମାନଙ୍କୁ ସଦ୍ଗତି ପ୍ରଦାନ କଲି, ଏବେ ଦକ୍ଷକୁ ମଧ୍ୟ ସଦ୍ଗତି ପ୍ରଦାନ କରିବି। ଚିନ୍ତା କରି ଯେତେବେଳେ ଯାଉଛନ୍ତି ତାଙ୍କ ପାଖକୁ, ଦକ୍ଷ ସେତେବେଳେ ତାଙ୍କୁ ସଦ୍ଗତି କରିଦେଇଛନ୍ତି। ପ୍ରକୃତରେ ତାଙ୍କୁ ଯେଉଁ ଅଭିଶାପ ଦେଇଥିଲେ ଯେ ତୁମେ କୌଣସି ସ୍ଥାନରେ ଅଧିକ ଦିନ ରହିପାରିବନି, ତିନି ଦିନରୁ ଅଧିକ ରହିପାରିବ ନାହିଁ। ତେଣୁ ଆମର ପ୍ରଭୁପାଦ ମହାରାଜ କହିଛନ୍ତି, ଏଇ ନାରଦମୁନିଙ୍କର ସମ୍ପ୍ରଦାୟରେ ଆମେ ଆସୁଛେ, ଆମେ କେଉଁଠି ସ୍ଥାନରେ ଗୋଟେ ଜାଗାରେ ବହୁତ ସମୟ ରହିପାରୁନି। ଯାହା ହଉ, ଆମର ଭାଗ୍ୟ ସୌଭାଗ୍ୟକୁ ଓଡ଼ିଶାରେ ସେ ବହୁତ ଦିନ 15-16 ଦିନ ରହିଥିଲେ ଏଠି ଓଡ଼ିଶାରେ ଭୁବନେଶ୍ୱରରେ, ଯେଉଁଟାକି ଥିଲା ତାଙ୍କର 108ତମ ପ୍ରୋଜେକ୍ଟ। ତେଣୁ ଏ ନାରଦମୁନିଙ୍କୁ ଅଭିଶାପ ରହି ସେ ଗୋଟେ ଜାଗାରେ ବହୁତ ସମୟ ରହିପାରିବେ ନାହିଁ, ମୁଁ ଭକ୍ତମାନଙ୍କୁ ମଧ୍ୟ ସେଇ କଥା। କିନ୍ତୁ ଯଦିଓ ସେମାନେ ସବୁବେଳେ ବିଭିନ୍ନ ସ୍ଥାନକୁ ଯାଆନ୍ତି, ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଯାଆନ୍ତି, ତାଙ୍କର ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଯାଆନ୍ତି ନାହିଁ। ଦଶମ ସ୍କନ୍ଧ 8ମ ଅଧ୍ୟାୟରେ ନନ୍ଦ ମହାରାଜ ଏକଥା ଗର୍ଗମୁନିଙ୍କୁ କହୁଛନ୍ତି, ମହତ୍ ବିଚଳନା ନୃଣାଂ ଗୃହିଣାଂ ଦିନଚେତସାମ ନିଶ୍ରେୟସାୟ ଭଗବାନ ନାନ୍ୟଥା କଳ୍ପତେ କ୍ୱଚିତ୍। ମହତ୍ ବ୍ୟକ୍ତିମାନେ ଯେଉଁ ବିଭିନ୍ନ ସ୍ଥାନକୁ ଗମନ କରନ୍ତି, ସେ ଲୋକମାନଙ୍କର ମଙ୍ଗଳ ପାଇଁ ଯାଆନ୍ତି, ତାଙ୍କର ତାଙ୍କର କଲ୍ୟାଣ ପାଇଁ ସେ ଯାଆନ୍ତି ନାହିଁ। ପ୍ରଭୁପାଦ ମହାରାଜ 70 ବର୍ଷରେ ଯାଇଥିଲେ, ଆମେରିକାକୁ ଯାଇଥିଲେ, ଏବଂ ଆଜି ସାରା ପୃଥିବୀରେ ଲୋକମାନେ ସେଇ ପ୍ରଭୁପାଦଙ୍କର କୃପାରୁ ଏ ସମସ୍ତେ ଭଗବାନଙ୍କର ନାମ ନେଉଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ତେଣୁ ମୁନି ଋଷିମାନେ ସେମାନେ ମଧ୍ୟ ଗୋଟେ ସ୍ଥାନରେ ରହିପାରନ୍ତି ନାହିଁ, ପରିଭ୍ରମଣ କରନ୍ତି, କିନ୍ତୁ ଚାତୁର୍ମାସ୍ୟରେ ସେମାନେ ଗୋଟିଏ ସ୍ଥାନରେ 4 ମାସ ପର୍ଯ୍ୟନ୍ତ ରହନ୍ତି ଚତୁର୍ମାସ୍ୟ। ତେଣୁ ସେ ଧନୀ ବ୍ୟକ୍ତି ଜଣଙ୍କ, ସେ ମୁନି ଋଷିମାନେ ଯେଉଁ ବେଦବିତ୍ମାନେ ସବୁ ଆସିଥିଲେ, ବେଦାନ୍ତିମାନେ ତାଙ୍କୁ ନିମନ୍ତ୍ରଣ କରି ତାଙ୍କର ଗୃହରେ ରଖିଥିଲେ, ଏବଂ ନାରଦ ମୁନିଙ୍କର ମା ସେ ତାଙ୍କର ସେବା କରୁଥିଲେ, ଏବଂ ନାରଦ ମଧ୍ୟ ତାଙ୍କର ସେବା କରିଥିଲେ। ତେଣୁ ଯେତେବେଳେ ସେମାନେ ଚାଲିଗଲେ, 4 ମାସ ପରେ ଯେତେବେଳେ ସେମାନେ ଚାଲିଗଲେ, ସେମାନେ ନାରଦଙ୍କୁ ଗୋଟିଏ ମନ୍ତ୍ର ପ୍ରଦାନ କଲେ, ଏବଂ ନାରଦ ମୁନି ତାଙ୍କର ନାଁ ନାରଦ ନଥିଲା, ତାଙ୍କର ଅଲଗା କ'ଣ ନାମ ଥିଲା, ସେ 5 ବର୍ଷର ବାଳକ ହିସାବରେ ରହିଥିଲେ। ତେଣୁ ସିଏ ସେମାନଙ୍କର ମଧ୍ୟ ମାଆଙ୍କ ସହିତ ସେମାନେ ମଧ୍ୟ ସେ ସେବା କରୁଥିଲେ। ତେଣୁ ମୁନି ଋଷିମାନେ ଚାଲିଗଲା ପରେ, ଯିବା ପୂର୍ବରୁ ତାଙ୍କୁ ତାଙ୍କର ଗୋଟେ ମନ୍ତ୍ର ପ୍ରଦାନ କରିଥିଲେ, ଯେଉଁ ମନ୍ତ୍ର ପାଠ କରି ନାରଦ ସେ ତାଙ୍କର ମାଆ ଚାଲିଗଲେ, ମୃତ୍ୟୁବରଣ କଲେ, ସର୍ପଦଂଶନରେ ମୃତ୍ୟୁବରଣ କରେ। ତାପରେ ସେ ଗୃହ ତ୍ୟାଗ କରି ଉତ୍ତର ଅଭିମୁଖରେ ଯାତ୍ରା କଲେ, ଭଗବାନଙ୍କ ନାମ କୀର୍ତ୍ତନ କରିକି ଯାତ୍ରା କରୁଥିଲେ, ଏବଂ ଅନ୍ତିମରେ ଗୋଟେ ନଦୀ କୂଳରେ, ନଦୀରେ ସ୍ନାନ କରି ଗୋଟେ ବୃକ୍ଷ ମୂଳରେ ବସି ଧ୍ୟାନ କରୁଛନ୍ତି ସେହି ମନ୍ତ୍ରକୁ। ସେହି ସମୟରେ ସେ ଭଗବାନଙ୍କୁ ଦର୍ଶନ କଲେ, ଏବଂ ଭଗବାନ ଦର୍ଶନ କରିଛନ୍ତି ଦେଖି, ଭଗବାନ ଦର୍ଶନ କରି ତାଙ୍କର ଆନନ୍ଦ ଆନନ୍ଦାସରୁ ବିଗଳିତ ହେବାକୁ ଲାଗିଲା। ଏବଂ ସେହି ସମୟରେ ଯେତେବେଳେ ଆଉ କିଛି ଦେଖିପାରିଲେନି, ଭଗବାନ ନିଜକୁ ଅନ୍ତର୍ହିତ କରିନେଲେ। ତେଣୁ ନାରଦ ମୁନି ଯେତେବେଳେ ବିଚଳିତ ହେଇଗଲେ, ବହୁତ ହାହାକାର କଲେ, ସେହି ସମୟରେ ଆକାଶବାଣୀ ହେଲା, ହେ ସେତେବେଳେ ତାଙ୍କ ନାରଦ ନଥିଲା, କହିଦେଉଛେ ହେ ତାଙ୍କର ନାମ କ'ଣ ଥିଲା, ତାଙ୍କୁ ଆକାଶବାଣୀ ହେଲା, ତମେ ଏ ଜନ୍ମରେ ମୋତେ ଆଉ ଦେଖିପାରିବ ନାହିଁ, ପରଜନ୍ମରେ ମୋତେ ଦର୍ଶନ କରିବ। ତେଣୁ ପରଜନ୍ମରେ ସେ ବ୍ରହ୍ମାଙ୍କର ପୁତ୍ର ହେଇ ଆସୁଛନ୍ତି, ଏ ଉତ୍ସଙ୍ଗାତ ବୋଲି କୁହାଯାଉଛି। ଉତ୍ସଙ୍ଗାତ ଯଜ୍ଞୀ ନାରଦ, ନାରଦ ଯଜ୍ଞୀ, ଉତ୍ସଙ୍ଗ କହିଲେ ଉତ୍ତମ ଅଙ୍ଗ, କ୍ରୋଡ଼କୁ ବା କୋଳକୁ ଉତ୍ତମ ଅଙ୍ଗ ବୋଲି କୁହାଯାଉଛି, ବା ମଧ୍ୟ ଉତ୍ତମ ଅଙ୍ଗ କହିଲେ, ଉତ୍ତମ କହିଲେ ସାଧୁ, ସାଧୁସଙ୍ଗ ଦ୍ୱାରା ସେ ନାରଦ ମୁନି ଜାତ ହେଇଛନ୍ତି, ଅର୍ଥାତ୍ ସାଧୁସଙ୍ଗରେ ହିଁ ଆମେ ଭକ୍ତି ପ୍ରାପ୍ତ ହେବା, ଅସତସଙ୍ଗରେ ଏ ଭକ୍ତି ଆମେ ପ୍ରାପ୍ତ ହେଇପାରିବା ନାହିଁ। ତେଣୁ ଉତ୍ସଙ୍ଗାତ ନାରଦ ଯଜ୍ଞୀ, ପରଜନ୍ମରେ ସେ ବ୍ରହ୍ମାଙ୍କର ପୁତ୍ର ହିସାବରେ ଆସିଲେ। କେତେ ଜଣ କହନ୍ତି ମାନସ ପୁତ୍ର, ଯାହା ବି ହେଉ ସବୁ ତ ମନରୁ ସେ ସୃଷ୍ଟି କରୁଛନ୍ତି, ସେ ତ କୌଣସି ସ୍ତ୍ରୀ ଗ୍ରହଣ କରିନାହାନ୍ତି, ତାଙ୍କ ଶରୀରରୁ ହିଁ ସୃଷ୍ଟି କରୁଛନ୍ତି। ତେଣୁ ତାଙ୍କର କୋଳରୁ ସେ ତାଙ୍କୁ ଜନ୍ମ କଲେ ବୋଲି କୁହାଯାଉଛି। ଉତ୍ସଙ୍ଗାତ ନାରଦ ଯଜ୍ଞୀ, ଦକ୍ଷ, ଏ ଯେଉଁ ଦକ୍ଷ କଥା କୁହାଗଲା, ଆମେ କିଛି ପ୍ରସଙ୍ଗ ବର୍ଣ୍ଣନା କଲେ, ସେ ଅଙ୍ଗୁଷ୍ଠାତ ଆଙ୍ଗୁଠିରୁ ଦକ୍ଷକୁ ସୃଷ୍ଟି କରିଦେଲେ। ଏସବୁ ଲାଗିବ କଳ୍ପନା ଭଳି, ଯେଉଁମାନେ ପ୍ରକୃତରେ ଏଇ ପରମ୍ପରାରେ ଆସୁନାହାନ୍ତି ସେମାନେ ଭାବିବେ ଏସବୁ କଳ୍ପନା। ସେଇଥିପାଇଁ ଭଗବାନ କହିଲେ, ଅର୍ଜୁନ ତମେ ଏ ଯେଉଁ ଆଧ୍ୟାତ୍ମିକ ଜ୍ଞାନ ପ୍ରାପ୍ତ ହେବା ପାଇଁ ହେଲେ, ଯେଉଁ ଜ୍ଞାନ ମୁଁ ଦେଇଥିଲି ସୂର୍ଯ୍ୟ ଦେବତା ବିଭୁଷାନଙ୍କୁ ଦେଇଥିଲି, ବିଭୁଷାନ ତାଙ୍କର ପୁତ୍ର ମନୁଙ୍କୁ ଦେଲେ, ମନୁ ତାଙ୍କର ପୁତ୍ର ଇକ୍ଷ୍ୱାକୁଙ୍କୁ ଦେଲେ, ଏଇଭଳି ଭାବରେ ପରମ୍ପରାରେ ଜ୍ଞାନ ଆସୁଥିଲା। କିନ୍ତୁ ଜଣେ ଯେତେବେଳେ ସେ ତାଙ୍କର ଗୁରୁଙ୍କ କଥାକୁ ନ ମାନି ମନଗଢ଼ା କଥା କହି କହିଲେ ସେତେବେଳେ ସେ ପରମ୍ପରାଟି ନଷ୍ଟ ହୋଇଗଲା। ତେଣୁ ତୁମେ ଜ୍ଞାନ ପ୍ରାପ୍ତ ହେବା ପାଇଁ ତୁମେ ମନକୁ ମନ ଚାହିଁଲେ ପାଇପାରିବ ନାହିଁ। ତୁମର ଶାସ୍ତ୍ର ଜ୍ଞାନ ଅଛି ବା ସଂସ୍କୃତ ବୁଦ୍ଧି ଅଛି, ତାହେଲେ ତୁମେ ଜାଣିଯିବ ନା। ତୁମେ ଜାଣିବା ପାଇଁ ହେଲେ, ଏ ଜ୍ଞାନ ଜାଣିବା ପାଇଁ ହେଲେ, ତଦ୍ ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେଖ୍ୟନ୍ତି ତେ ଜ୍ଞାନମ ଜ୍ଞାନିନ ତତ୍ତ୍ୱଦର୍ଶିନ। ଯିଏ ଜ୍ଞାନ ପ୍ରାପ୍ତ ହୋଇଛନ୍ତି, ଯିଏ ଭଗବାନଙ୍କୁ ଦର୍ଶନ କରିଛନ୍ତି, ସେହିଭଳି ଭାବରେ ଜଣେ ଗୁରୁଙ୍କ ପାଖକୁ ଯାଇ ତାଙ୍କୁ ପ୍ରଣିପାତ କରି, ଟଙ୍କା ଦେଇକରି ଜ୍ଞାନ ପ୍ରାପ୍ତ ହୋଇପାରିବ ନାହିଁ, ତାଙ୍କୁ ପ୍ରଣିପାତ କରିବାକୁ ପଡ଼ିବ, ସେବା କରିବାକୁ ପଡ଼ିବ। ଏ ମାଧ୍ୟମରେ ତୁମେ ତାଙ୍କର କୃପା ପ୍ରାପ୍ତ ହେବ, ତା ମାଧ୍ୟମରେ ତାଙ୍କୁ ପ୍ରଶ୍ନ ପଚାରି ଏ ଜ୍ଞାନକୁ ତୁମେ ପ୍ରାପ୍ତ ହେବ। ଏ ଜ୍ଞାନ ପ୍ରାପ୍ତର ବିଧି ହେଉଛି ଏଇଭଳି ଭାବରେ, ମନକୁ ମନ ଆମେ ନିଜ ଚେଷ୍ଟାରେ ଜ୍ଞାନ ପ୍ରାପ୍ତ ହୋଇପାରିବା ନାହିଁ। ତେଣୁ ଯେଉଁମାନେ ମନକୁ ମନ ପଢ଼ିବା ପାଇଁ ଚେଷ୍ଟା କରିବେ ସେମାନେ ବୁଝିପାରିବେ ନାହିଁ, ସେମାନେ କହିବେ ଏସବୁ କଳ୍ପନା। ତେଣୁ ଏ ବିଧି ହେଉଛି ଗୁରୁଙ୍କ ଠାରୁ ଏଇଟାକୁ ପ୍ରାପ୍ତ ହେବାକୁ ପଡ଼ିବ। ତେଣୁ ଉତ୍ସଙ୍ଗାତ ନାରଦ ଯଜ୍ଞ ବ୍ରହ୍ମାଙ୍କର ସେ ଶକ୍ତି ରହିଛି, ଭଗବାନ ସବୁ ଅସମ୍ଭବକୁ ସମ୍ଭବ କରିପାରୁଛନ୍ତି, ତାହେଲେ କ'ଣ ଅସୁବିଧା, କ'ଣ ଅଛି ବୁଝିବା ପାଇଁ, କ'ଣ ଅଛି ଅସୁବିଧା? ଏମିତି କିଛି ନାହିଁ ଭଗବାନ ପାଇଁ ଅସମ୍ଭବ, ଏଇଟା କରିପାରିବେ ନାହିଁ। ତେଣୁ ଭଗବାନଙ୍କର ଯେଉଁ ତତ୍ତ୍ୱକୁ ବୁଝିବା ପାଇଁ ହେଲେ ଆମେ ଜଣେ ଗୁରୁଙ୍କର ଶରଣରେ ଯିବାକୁ ପଡ଼ିବ, ତାହେଲେ ଆମେ ବୁଝିପାରିବା, ନିଜ ଚେଷ୍ଟାରେ ଆମେ ବୁଝିପାରିବା ନାହିଁ। ତେଣୁ ଦକ୍ଷ ଅଙ୍ଗୁଷ୍ଠା ଅଙ୍ଗୁଠୁ ସୃଷ୍ଟି କରିଦେଲେ ଦକ୍ଷକୁ, ଯେ କି ଏତେ ଦକ୍ଷ 16 କନ୍ୟା ସୃଷ୍ଟି କରିଥିଲେ, ତାଙ୍କଠାରୁ ସବୁ ଆସୁଛନ୍ତି। ତାଙ୍କର ଅନ୍ତିମ କନ୍ୟା ଯେ କି ସତୀଦେବୀ, ସେ ବିବାହ କରିଥିଲେ ଶିବଜୀଙ୍କୁ, 13 ଦେଇଥିଲେ, ଧର୍ମକୁ ଦେଇଥିଲେ, ଏସବୁ ରହିଛି, ବର୍ଣ୍ଣନା କରାଯାଉଛି, ଏପର ବର୍ଣ୍ଣନା କରାଯିବ। ତେଣୁ ଦକ୍ଷ ସୃଷ୍ଟି କଲେ, ଆଙ୍ଗୁଠି ସୃଷ୍ଟି କଲେ, ସ୍ୱୟଂଭୁବ ବ୍ରହ୍ମା ନିଜେ କେମିତି ସୃଷ୍ଟି ହୋଇଥିଲେ ନା, ସ୍ୱୟଂଭୁବ ଗର୍ଭଦେବ ସାହି ବିଷ୍ଣୁଙ୍କର ଯେଉଁ ନାଭିରୁ ଯେଉଁ ପଦ୍ମ ଜାହାତ ହୋଇଥିଲା, ସେଇଥିରେ ସେ ଜାହାତ ହୋଇଥିଲେ, ସେମିତି ତାଙ୍କ ନାମ ହେଉଛି ସ୍ୱୟଂଭୁବ ସ୍ୱୟଂଭୁବ ଇଏ ହେଉଛନ୍ତି ମହାଜନ ସ୍ୱୟଂଭୁବ। ତେଣୁ ସେ ସେଇଭଳି ଭାବରେ ତାଙ୍କର ଶକ୍ତି ରହିଛି, ଭଗବାନଙ୍କର ପୁତ୍ର, ଭଗବାନ ତାଙ୍କୁ ଶକ୍ତି ପ୍ରଦାନ କରିଛନ୍ତି। ତେଣୁ ସେ ସାଧାରଣ ବ୍ୟକ୍ତି ନୁହନ୍ତି, 100 ଧରି ଯେ ସ୍ୱଧର୍ମକୁ ଆଚରଣ କରିବେ ସେ ସ୍ୱୟଂଭୁ ପଦ ପ୍ରାପ୍ତ ହେବେ ବା ବ୍ରହ୍ମା ପଦ ପ୍ରାପ୍ତ ହେବେ। ଗୋଟିଏ ଜନ୍ମ ନୁହଁ, 2 ନୁହଁ, 100 ଧରି ଯେଉଁ କୁହାଯାଇଛି ସ୍ୱଧର୍ମନିଷ୍ଠ ସତଜନ୍ମ ବି ପୁମାନ, ଭାଗବତ ଚତୁର୍ଥ ସ୍କନ୍ଧରେ ଏ କଥା ଶିବଜୀ କହୁଛନ୍ତି, ପ୍ରଚେତାମାନଙ୍କୁ କହୁଛନ୍ତି ଯେ ଏଇଭଳି ଭାବରେ ଜଣେ ଜନ୍ମ ଯଦି ଧର୍ମ ପାଳନ କରିବେ ତାହେଲେ ସେ ସ୍ୱୟଂଭୁବ ପଦ ପ୍ରାପ୍ତ ହେବେ, ବ୍ରହ୍ମା ପଦ ପ୍ରାପ୍ତ ହେବେ। ପାରମେଷ୍ଠିୟମ ଭୌତିକ ଜଗତର ଶ୍ରେଷ୍ଠ ସମ୍ପଦ ସେଇଠି ରହିଛି, ପାରମେଷ୍ଠିୟମ ବୋଲି କୁହାଯାଉଛି, ସେ ପାରମେଷ୍ଠିୟମ ସବୁ ସବୁ ସୌନ୍ଦର୍ଯ୍ୟ ଯେଉଁ ଐଶ୍ୱର୍ଯ୍ୟ ରହିଛି, ବହୁତ ପ୍ରକାର ଐଶ୍ୱର୍ଯ୍ୟ ସେଠି ରହିଛି, ପାରମେଷ୍ଠି ଶବ୍ଦ ସେଠି ବ୍ୟବହାର କରାଯାଇଛି। ତେଣୁ ସେହି ପଦ ପ୍ରାପ୍ତ ହେବା ପାଇଁ ଇଏ ଯୋଗ୍ୟ ଥିଲେ, ସେଥିପାଇଁ ସେ ବ୍ରହ୍ମା ସେଇ ସ୍ୱୟଂଭୁବ ଭଗବାନଙ୍କର ଗର୍ଭୋଦୟ ସାହି ବିଷ୍ଣୁଙ୍କର ନାଭି ପଦ୍ମରୁ ସେ ଜାତ ହୋଇଛନ୍ତି, ସେ ସ୍ୱୟଂଭୁବ ତାଙ୍କର ସେ ଶକ୍ତି ରହିଛି, ଭଗବାନ ତାଙ୍କୁ ଜ୍ଞାନ ଦେଇଛନ୍ତି କେମିତି ସୃଷ୍ଟି କରିବ, ସେ ଜ୍ଞାନ ଦେଇଛନ୍ତି। 4 ଶ୍ଳୋକରେ ଯଦିଓ ସମସ୍ତେ ଜ୍ଞାନ ଦେଇଛନ୍ତି, କିନ୍ତୁ ଆମେ ସେ ଇଏ ଶ୍ଳୋକ ପାଡ଼ିକରି ଆମେ ସୃଷ୍ଟି କରିପାରିବା ନାହିଁ, ଭଗବାନ ତାଙ୍କୁ ଶକ୍ତି ଦେଇଛନ୍ତି। ଜ୍ଞାନଂ ପରମ ଗୁହ୍ୟମ ଜ୍ଞାନଂ ତେ ଯତ୍ ବିଜ୍ଞାନ ସମନ୍ୱିତ ସରସ୍ୟଂ ତଦଙ୍ଗଂ ଚ ଗ୍ରହଣଂ ଅଧିତଂ ମୟା ଯାବାନହଂ ଯଥାଭାବ ଯଦୁରୂପ ଗୁଣକର୍ମକ ତଥୈବ ତତ୍ତ୍ୱ ବିଜ୍ଞାନ ମସ୍ତୁତେ ମଦନୁଗ୍ରହା। ମୁଁ ତୁମକୁ ଅନୁଗ୍ରହ କଲି, ତୁମେ ଏସବୁ ଜାଣିଛ, ଜାଣିବ, ଏସବୁ ଶକ୍ତି ପ୍ରାପ୍ତ ହେବ। ତେଣୁ ତାଙ୍କର ସେ ଶକ୍ତି ରହିଛି। ତେଣୁ ପ୍ରାଣାତ୍ ବଶିଷ୍ଠ ପ୍ରାଣ ପ୍ରାଣ ଯେଉଁ ରହିଛି ପ୍ରାଣବାୟୁ, ସେ ପ୍ରାଣରୁ ବଶିଷ୍ଠଙ୍କୁ ଜନ୍ମ ଜାତ କରେଇଲେ, ବଶିଷ୍ଠ ପ୍ରାଣାତ୍ ବଶିଷ୍ଠ ସଂଜାତ ଏବଂ ଭୃଗୁ ତ୍ୱଚି, ତ୍ୱଚି କହିଲେ ତାଙ୍କର ଶରୀର ବା ଚର୍ମରୁ ଭୃଗୁଙ୍କୁ ସୃଷ୍ଟି କଲେ। ଏମାନେ ସବୁ ମହାନ ଋଷି, ତାଙ୍କ ବିଷୟରେ ସବୁ ବର୍ଣ୍ଣନା କରାଯିବ, ଭୃଗୁ ବହୁତ ବଡ଼ ମହାନ ଋଷି ଭୃଗୁ, ସେଥିପାଇଁ ତାଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ଭୃଗୁ ପରୀକ୍ଷା କରିବା ପାଇଁ ବସିଲେ, ମାନେ ଦେବତାମାନେ ମୁନି ଋଷିମାନେ ସେମାନେ ଜାଣିବା ପାଇଁ ଚାହିଁଲେ ପ୍ରକୃତରେ କିଏ ଶ୍ରେଷ୍ଠ, ବ୍ରହ୍ମା ଶ୍ରେଷ୍ଠ ନା ବିଷ୍ଣୁ ଶ୍ରେଷ୍ଠ ନା ଶିବଜୀ ଶ୍ରେଷ୍ଠ, ଏସବୁ ବିଷୟରେ ବର୍ଣ୍ଣନା କରାଯିବ। ଭୃଗୁ ପରୀକ୍ଷା କରିବା ପାଇଁ ଯାଇଥିଲେ, ଏତେ ଭୃଗୁ ମଧ୍ୟ ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି। ଭୃଗୁ ବୃଦ୍ଧାସାଂ ଚମା ମୁଖ୍ୟ ଭୃଗୁ ଅର୍ଥ ମହର୍ଷିନାଂ ଭୃଗୁ ରହମ, ମହର୍ଷିମାନଙ୍କ ଭିତରେ ମୁଁ ହେଉଛି ଭୃଗୁ, ଏ ଭଗବାନ ଜଣେ ବିଭୂତି। ସେଇଭଳି ଭାବରେ କରାତ୍ କ୍ରତୁ, କରାତ୍ କହିଲେ କର ବା ହସ୍ତରୁ ଏ କ୍ରତୁ, କ୍ରତୁ ମଧ୍ୟ ସେ ଜଣେ ବିଶିଷ୍ଟ ଋଷି ରହିଛନ୍ତି। ତେଣୁ ଏହିଭଳି ଭାବରେ ଏମାନଙ୍କୁ ସବୁ ସୃଷ୍ଟି କଲେ। ତେଣୁ ନାରଦ ଯେଉଁ ରହିଛନ୍ତି ସିଏ ହେଉଛନ୍ତି ନାରଦକୁ ଅନ୍ତିମରେ ସୃଷ୍ଟି କରିଛନ୍ତି। ଆମେ ତା ପୂର୍ବରୁ ବର୍ଣ୍ଣନା କରାଯାଇଛି ଅତ୍ରି ମରିଚି ଅଙ୍ଗିରସ ପୁଲସ୍ଥ ପୁଲ କ୍ରତୁ ଭୃଗୁ ବଶିଷ୍ଠ ଦକ୍ଷ ନାରଦ ଚୈବାତ୍ର ଦଶମମ୍। ନାରଦ କଥା ଅନ୍ତିମରେ କୁହାଗଲା। ନାରଦ ହେଉଛନ୍ତି ଭକ୍ତି, ଆଉ ସବୁ ଅନ୍ୟମାନେ ସବୁ କିଏ କର୍ମକାଣ୍ଡ ଧାରାରେ ଶ୍ରେଷ୍ଠ, କିଏ ଜ୍ଞାନକାଣ୍ଡ ଧାରାରେ ଶ୍ରେଷ୍ଠ, କିଏ ଅଷ୍ଟାଙ୍ଗ ଯୋଗରେ ଶ୍ରେଷ୍ଠ, ଏଭଳି ରହିଛନ୍ତି। କିନ୍ତୁ ନାରଦ ହେଉଛନ୍ତି ଭକ୍ତିର ଶ୍ରେଷ୍ଠ। ତେଣୁ ଏଇଭଳି ଭାବରେ ଯେତେ ନାରଦଙ୍କୁ ସୃଷ୍ଟି କଲେ, ତାପରେ ଅନ୍ୟମାନଙ୍କୁ କିଭଳି ସୃଷ୍ଟି କଲେ ସେ ବିଷୟ ବିଷୟ ବର୍ଣ୍ଣନା କରାଯିବ। ତେଣୁ ଆଜି ଆମର ଯେଉଁ ଶ୍ଳୋକ ରହିଛି ନାରଦ ମୁନି, ଏମାନେ ଆଙ୍କ ଭିତରୁ ଅଧିକାଂଶ ସବୁ ସପ୍ତର୍ଷି ହୋଇଛନ୍ତି। ନାରଦ ମୁନିକୁ ଛାଡ଼ିଦେଲା ପରେ ଆଉ ଯେଉଁ ଦୁଇ ଜଣ ରହିଲେ ନଅ ଜଣ ଋଷି, ତାଙ୍କ ଭିତରୁ ଦକ୍ଷ ଏବଂ ଆଉ ଜଣେ ଅଛନ୍ତି, ତାଙ୍କୁ ଛାଡ଼ିଦେଲେ ଆଉ ସାତ ଜଣ, ସେମାନେ ହେଉଥିଲେ ସପ୍ତର୍ଷି। ପ୍ରତ୍ୟୁମାନଙ୍କ ସମୟରେ ଏଇ ଯେଉଁ ଛଅଟି ପରିବର୍ତ୍ତନ ହୁଏ, ତା ଦେହରେ ଗୋଟିଏ ପରିବର୍ତ୍ତନ ହେଉଛି ସପ୍ତର୍ଷି। ସପ୍ତ ଋଷି ସେମାନେ ସବୁ ଜ୍ଞାନ ପ୍ରଦାନ କରିବେ। ଏ ମୁନି ଋଷି ଏମାନଙ୍କଠାରୁ ସବୁ ଯେଉଁ ଆସିଛି ସବୁ ପରମ ମାନେ ମନୁଷ୍ୟ ସବୁ ସୃଷ୍ଟି ହୋଇଛନ୍ତି। ତେଣୁ ଗୋତ୍ର ସେଠୁ ବାହାରିଛି, କିଏ କଶ୍ୟପ ଗୋତ୍ର, ଆଉ ପରେ ତାଙ୍କର ପୁତ୍ର ସବୁ ଆସିବେ। ମରିଚିଙ୍କର ପୁତ୍ର କଶ୍ୟପ ଗୋତ୍ର ବୋଲି କୁହାଯାଉଛି। ଏଇଭଳି ଭାବରେ କାହାର କି ଗୋତ୍ର ସବୁ ରହିଛି, ଭରଦ୍ୱାଜ ଗୋତ୍ର, ଏମାନେ ସବୁ ପ୍ରସିଦ୍ଧ ମୁନି ଋଷିମାନେ ସବୁ। ତେଣୁ ଏ ଯେଉଁ ଦକ୍ଷଙ୍କ ବିଷୟରେ ବର୍ଣ୍ଣନା କରାଯିବ, ଦକ୍ଷ ପ୍ରଥମେ ଶିବଜୀଙ୍କର ଅପରାଧ କରିଥିଲେ, ସେଥିପାଇଁ ତାଙ୍କର ଶରୀର ନାଶ ହୋଇଯାଇଥିଲା। କିନ୍ତୁ ତାପରେ ସେ ବ୍ରହ୍ମା ଆଦି ଯାଇ ଶିବଜୀଙ୍କୁ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯିବ। ଶିବଜୀଙ୍କୁ ଯେତେବେଳେ ପ୍ରାର୍ଥନା କରିବେ, ଶିବଜୀ ତାଙ୍କୁ ଜୀବନଦାନ କରିବେ, କିନ୍ତୁ ତାଙ୍କର ମୂଳ ମସ୍ତିଷ୍କଟା ନଷ୍ଟ ହୋଇ ମୂଳ ମସ୍ତିଷ୍କଟା ନଷ୍ଟ ହୋଇଯାଇଥିଲା, ଯଜ୍ଞରେ ଜାଳି ଦେଇଥିଲେ ବୀରଭଦ୍ର। ତେଣୁ ଗୋଟେ ଛାଗର ମସ୍ତକରେ ସେ କାମ ଚଳେଇଲେ, ଛାଗ ମସ୍ତକ ଲାଗିଲେ ମଧ୍ୟ ସେ ତାଙ୍କର ବୁଦ୍ଧି ସେଇଭଳି ଭାବେ ରହିଲା। ସାଧାରଣତଃ ବୈଜ୍ଞାନିକମାନେ କହନ୍ତି କ'ଣ ନା, ବୁଦ୍ଧି ମସ୍ତିଷ୍କରେ ଯେଉଁ ରହିଛି ଆମର ମେଧା ରହିଛି, ସେରେବ୍ରମ୍ ନା କ'ଣ ଗୋଟେ ରହିଛି ଯେଉଁଥିରେ ଆମର ସବୁ ବୁଦ୍ଧି ରହିଛି। କିନ୍ତୁ ମସ୍ତକ ଛାଗର ମସ୍ତକ ପାଇ ମଧ୍ୟ ଦକ୍ଷଙ୍କର ବୁଦ୍ଧି କମିଲା ନାହିଁ। ସେ ଶିବଜୀଙ୍କର ଆରାଧନା କରିଥିଲେ, ଶିବଜୀଙ୍କ ସ୍ତୁତି କରିଛନ୍ତି, ଅନୁତାପ କରିଛନ୍ତି, ଶିବଜୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ଏସବୁ ଦକ୍ଷଙ୍କ ବିଷୟରେ ବହୁତ କଥା ରହିଛି। ଦକ୍ଷ ତାଙ୍କର ଷୋଳ କନ୍ୟା ଆସିବେ, ତାଙ୍କର ଯେଉଁ କନିଷ୍ଠା କନ୍ୟା ସତୀଙ୍କୁ ସେ ବିବାହ ଦେବେ, ଶିବଙ୍କୁ, ଶିବଜୀଙ୍କୁ ବିବାହ ଦେବେ, ସେ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯିବ। ଶିବଜୀଙ୍କ ପ୍ରତି ସେ ବିଦ୍ରୋହ କରିବେ, କାହିଁକିନା ଶିବଜୀ ତାଙ୍କୁ ସମ୍ମାନ ପ୍ରଦର୍ଶନ କଲେ ନାହିଁ, ଏସବୁ କଥା ଆସିବ। ତେଣୁ ସେହିଭଳି ଭାବରେ ଦକ୍ଷ ଏବଂ ବଶିଷ୍ଠ, ବଶିଷ୍ଠ ଜଣେ ବହୁତ ପ୍ରସିଦ୍ଧ ଋଷି, ଯିଏକି ଭଗବାନ ରାମଚନ୍ଦ୍ରଙ୍କର ମଧ୍ୟ ଥିଲେ ଗୁରୁ, ଥିଲେ ବଶିଷ୍ଠ। ତେଣୁ ସେ ସବୁବେଳେ ପାଇଁ ରହିଛନ୍ତି ସତ୍ୟ ତ୍ରେତା ଦ୍ୱାପର କଳି। ଏଇଭଳି ଭାବରେ ଗୋଟିଏ ସପ୍ତର୍ଷିମାନଙ୍କର ସମୟ ହେଉଛି କେତେ ନା, ଗୋଟିଏ ମନୁଙ୍କ ସମୟ, ଗୋଟିଏ ମନୁଙ୍କର ଯେଉଁ ରହିଛି, ହଁ ପ୍ରତିମନ, ହଁ ଗୋଟିଏ ମନୁଙ୍କର 71 ଦିବ୍ୟ ଯୁଗ ତାଙ୍କର ରହୁଛି। ତେଣୁ ବହୁତ ବର୍ଷ କାଳ ସେମାନେ ରହୁଛନ୍ତି ବଶିଷ୍ଠ। ସେ ମଧ୍ୟ ବଶିଷ୍ଠ ବହୁତ ପ୍ରକାର ବଶିଷ୍ଠ ଏବଂ ବିଶେଷ ଭାବରେ ବିଶ୍ୱାମିତ୍ର, ଏଇ ଦୁଇ ଜଣଙ୍କ ବିଷୟରେ ବର୍ଣ୍ଣନା କରାଯାଏ। ବଶିଷ୍ଠ ଜଣେ ମୁନିଶ୍ରେଷ୍ଠ ଥିଲେ, ମୁନିଶ୍ରେଷ୍ଠ ଥିଲେ, କିନ୍ତୁ ବିଶ୍ୱାମିତ୍ର ସେ ଜଣେ କ୍ଷତ୍ରିୟ ଥିଲେ, କ୍ଷତ୍ରିୟ ରାଜା ଥିଲେ। ତାପରେ ସେ ବହୁତ ବର୍ଷ କାଳ 60,000 ବର୍ଷ କାଳ ତପସ୍ୟା କରିଥିଲେ, ତାପରେ ସେ ମଧ୍ୟ ଋଷିରେ ପରିଣତ ହୋଇଥିଲେ। କିନ୍ତୁ ବଶିଷ୍ଠ ତାଙ୍କୁ କେବେ ହେଲେ ବ୍ରହ୍ମର୍ଷି ବୋଲି କହନ୍ତି ନାହିଁ, ସିଏ କହନ୍ତି ତାଙ୍କୁ ରାଜର୍ଷି, ରାଜାମାନଙ୍କ ଭିତରେ ସେ ଶ୍ରେଷ୍ଠ ଥିଲେ, ରାଜର୍ଷି ବୋଲି କହୁଥିଲେ। କିନ୍ତୁ ବିଶ୍ୱାମିତ୍ର ଚାହୁଁଥିଲେ ବଶିଷ୍ଠ ତାଙ୍କୁ ଯଦି କହିବେ ବ୍ରହ୍ମର୍ଷି, ତାହେଲେ ସମସ୍ତେ ତାଙ୍କୁ ବ୍ରହ୍ମର୍ଷି ବୋଲି ଆଖ୍ୟା ଦେବେ। ତେଣୁ ବଶିଷ୍ଠ ଏବଂ ବିଶ୍ୱାମିତ୍ରଙ୍କ ଭିତରେ ବହୁତ ଗଣ୍ଡଗୋଳ ହେଇଛି, ବହୁତ ଲଢ଼େଇ ହେଇଛି। ଥରେ ଆମର ସେ ଶ୍ରୀମନ୍ତ ଗୌରବନ୍ଦ ସେ ମହାରାଜ କହୁଥିଲେ, ଥରେ ସେମାନେ ଗଜାଇ ପହଞ୍ଚିଲେ, ଏ ଯେଉଁ ଭୌତିକ ଜଗତକୁ ଯେ ଧାରଣ କରିଛନ୍ତି ଅନନ୍ତଦେବ, ତାଙ୍କ ପାଖରେ ଯାଇ ପହଞ୍ଚିଲେ ଏବଂ ତାଙ୍କୁ କହିଲେ ଯେ ଆମ ଭିତରେ କିଏ ଶ୍ରେଷ୍ଠ ଆପଣ ନିର୍ଦ୍ଧାରଣ କରନ୍ତୁ। ତେଣୁ ଅନନ୍ତଦେବ କହିଲେ ଯେ ବର୍ତ୍ତମାନ ମୁଁ ଯେଉଁ ଧାରଣ କରିଛି, ଏ ଯେଉଁ 400 କୋଟି ମାଇଲର ପୃଥିବୀକୁ ଧାରଣ କରିଛି, ଭୌତିକ ଜଗତକୁ ଧାରଣ କରିଛି, ବ୍ରହ୍ମାଣ୍ଡକୁ ଧାରଣ କରିଛି, ଆକୁ ଜଣେ ଧାରଣ କର ତାହେଲେ ମୁଁ କହିବି। ତେଣୁ ବିଶ୍ୱାମିତ୍ର ଚେଷ୍ଟା କରିପାରିଲେ ନାହିଁ, କିନ୍ତୁ ବଶିଷ୍ଠ ଧାରଣ କରିପାରିଥିଲେ। ତେଣୁ ଅନନ୍ତଦେବ କହିଲେ ବର୍ତ୍ତମାନ ତୁମର ସମସ୍ୟାର ସମାଧାନ ହୋଇଗଲା, ତ ଆଉ କହିବାକୁ ପଡ଼ିବ।
ତେଣୁ ଯାହା ହେଉ ବର୍ଣ୍ଣନା କରାଯାଇଛି, ବିଶ୍ୱାମିତ୍ର ବଶିଷ୍ଠଙ୍କ ପ୍ରତି ଏତେ କ୍ରୋଧ ପ୍ରକାଶ କରିଥିଲେ, ତାଙ୍କର ପୁତ୍ରମାନଙ୍କୁ ସବୁ ମାରିଦେଇଥିଲେ, ଶହେ ପୁତ୍ରଙ୍କୁ ମାରିଦେଇଥିଲେ ବଶିଷ୍ଠ। ଏବଂ ଗୋଟେ ଥର ବଶିଷ୍ଠ ମଧ୍ୟ ମାରିଦେବା ପାଇଁ ଆସିଛନ୍ତି। ସେଦିନ ରାତ୍ରି ଚନ୍ଦ୍ର ରାତି ପଡ଼ିଛି, ପୂର୍ଣ୍ଣମୀ ରାତି, ଏବଂ ବଶିଷ୍ଠ ତାଙ୍କର ପତ୍ନୀ ଅରୁନ୍ଧତୀ, ଏସବୁ ଅରୁନ୍ଧତୀ ଏମାନେ ହେଉଛନ୍ତି କର୍ଦ୍ଦମୁନିଙ୍କର କନ୍ୟା। ଏସବୁ ମୁନିଋଷିମାନେ ସେ କର୍ଦ୍ଦମୁନିଙ୍କର ନଅ କନ୍ୟାଙ୍କୁ ବିବାହ କରିଛନ୍ତି ସବୁ। ତେଣୁ ବଶିଷ୍ଠ ତାଙ୍କର ପତ୍ନୀଙ୍କୁ କହୁଛନ୍ତି ଯେ ବିଶ୍ୱାମିତ୍ର ଆସୁଛନ୍ତି ତାଙ୍କୁ ମାରିବା ପାଇଁ, କିନ୍ତୁ ସେ ଦେଖିନାହାନ୍ତି। ତେଣୁ ସେ କହୁଛନ୍ତି ଯେ ଏ ଯେଉଁ ଦେଖୁଛ ପ୍ରିୟେ, ଏ ଯେଉଁ ଚନ୍ଦ୍ରର ଜ୍ୟୋତ୍ସ୍ନା, ଜ୍ୟୋତ୍ସ୍ନାର କିରଣ କେତେ ଶୀତଳ କିରଣ, କେତେ ସୁନ୍ଦର ଦେଖାଯାଉଛି, କିଭଳି ଦେଖାଯାଉଛି ମୋତେ ଜଣାପଡ଼ୁଛି, ଜାଣିଛ ନା କିଭଳି? ନା ଯେମିତି ବିଶ୍ୱାମିତ୍ରଙ୍କ ତପରେ ତପସ୍ୟାରେ ସେ ଶାନ୍ତ ହୋଇଯାଇଛି, ସମସ୍ତ ପୃଥିବୀକୁ ସେ ଶାନ୍ତ କରିଦେବେ। ଏଭଳି ଭାବରେ ଯେତେବେଳେ ଶୁଣୁଛନ୍ତି ବିଶ୍ୱାମିତ୍ର ନିଜର ପ୍ରଶଂସା, ନିଜର ଅନୁପସ୍ଥିତିରେ ପ୍ରଶଂସା କରୁଛନ୍ତି, ସିଏ ଆସିଥିଲେ ତାଙ୍କୁ ମାରିଦେବା ପାଇଁ, ଜୀବନରେ ମାରିଦେବା ପାଇଁ, କାହିଁକି ନା ସେ ତାଙ୍କୁ ବ୍ରହ୍ମର୍ଷି ବୋଲି ଗ୍ରହଣ କରୁନଥିଲେ। ତେଣୁ ସେ ଫେରିଯାଉଛନ୍ତି, କହିଲେ ମୁଁ କେତେ ବଡ଼ ଭୁଲ କରିଥାନ୍ତି ଆଜି। ଯେତେବେଳେ ଫେରିଯାଉଛନ୍ତି ସେହି ସମୟରେ ବିଶ୍ୱାମିତ୍ର ବଶିଷ୍ଠ ଦେଖିଲେ, ସେ ସେତେବେଳେ ଡାକିଲେ ଏ ବ୍ରହ୍ମର୍ଷି ଆସ ଏଠୁ। ଏଇଭଳି ଭାବରେ ଅନେକ କଥା ରହିଛି ମୁନିଋଷିମାନଙ୍କ ବିଷୟରେ। ତେଣୁ ସେହି ବଶିଷ୍ଠ ଯିଏକି କହିଥିଲେ ଦ୍ରୌପଦୀଙ୍କୁ କହିଥିଲେ, ମା ତୋର ଯେତେବେଳେ କିଛି ବିପଦ ଆସିବ ସେତେବେଳେ ତୁ ଭଗବାନଙ୍କୁ ସ୍ମରଣ କରିବୁ, ଏକଥା କହିଥିଲେ। ତେଣୁ ଦ୍ରୌପଦୀଙ୍କର ବିଶେଷ ବହୁତ ବିପଦ ଆସିଛି, ବିଶେଷ ଭାବରେ ଯେତେବେଳେ ଯେଉଁ ରହିଛି ହସ୍ତିନାପୁରର ସଭାରେ, ରାଜସଭାରେ ତାଙ୍କୁ ଯେତେବେଳେ ଉଲଗ୍ନ କରିବା ପାଇଁ ଚେଷ୍ଟା କରାଯାଉଥିଲା ସେତେବେଳେ ସେ ଭଗବାନଙ୍କୁ ସ୍ମରଣ କରିଥିଲେ। କୁରୁ ସଭା ତଳେ ଶୁଣି ଦ୍ରୌପଦୀର ଜଣାଣ, କୁରୁ ସଭା ତଳେ ଶୁଣି କୋଟି ବସ୍ତ୍ର ଦେଇ ରେଳେ ଲଜା କଲ ବାରଣ, କୋଟି ବସ୍ତ୍ର ଦେଇ ରେଳେ ଲଜା କଲ ବାରଣ, ଆହେ ନୀଳ ଶୈଳ ପ୍ରବଳ ମତ ବାରଣ, ପ୍ରବଳ ମତ ବାରଣ, ମୋ ଆରତ ନଳି ନିବ ନକୁ କର ଦଳନ, ମୋ ଆରତ ନଳି ନିବ ନକୁ କର ଦଳନ, ଆହେ ନୀଳ ଶୈଳ।
ଏଇଭଳି ଭାବରେ ଦ୍ରୌପଦୀ ଭଗବାନ ଯେତେବେଳେ ଚିନ୍ତା କଲେ, ସେ ଯେଉଁ ପ୍ରାର୍ଥନା କରିଛନ୍ତି ଦ୍ୱାରକାବାସୀ ବୋଲି କହିଲେ, ହେ କୃଷ୍ଣ ହେ ଦ୍ୱାରକାବାସୀ। ତେଣୁ ଭଗବାନଙ୍କର ଡେରି ହୋଇଗଲା, କାରଣ ଭଗବାନ ଯଦି ସବୁଠାରେ ଅଛନ୍ତି, କିନ୍ତୁ ଦ୍ରୌପଦୀ କହିଲେ ତୁମେ ଦ୍ୱାରକାବାସୀ, ତୁମେ ମୋତେ ରକ୍ଷା କର, ତେଣୁ ଭଗବାନଙ୍କୁ ଦ୍ୱାରକା ଯିବାକୁ ପଡ଼ିଲା। ତେଣୁ ସେ ଦ୍ୱାରକା ଯାଇକି ପୁଣି ଆସିବ, ଦ୍ୱାରକା ଧାଇ ନେଇ ଆସୁଛନ୍ତି। ତେଣୁ ବସ୍ତ୍ରକୁ ଆଗ ଛାଡ଼ିଦେଲେ। ଆମର ବ୍ରହ୍ମପୁରରେ ଜଣେ ଥିଲେ, ବମ୍ବେରେ ଜଣେ ଅଛନ୍ତି ଭକ୍ତି ଶିଷ୍ୟ, ମଧ୍ୟ ରାଧା ଗୋବିନ୍ଦ ସ୍ୱାମୀ ମହାରାଜଙ୍କର ଶିଷ୍ୟ, ସେ ଲାଲ ଗୋବିନ୍ଦ ପ୍ରଭୁ, ସେ କଥା କହୁଥିଲେ ବ୍ରହ୍ମପୁରରେ, ବହୁତ ସୁନ୍ଦର ଭାବରେ ନାଟକୀୟ ଢଙ୍ଗରେ ପ୍ରକାଶ କହୁଥିଲେ ସେ କଥା ଭାଗବତ। ଶାଢ଼ୀ ଛାଡ଼ି ଆଗରୁ ଛାଡ଼ି, ମାନେ ଏତେ ତର୍ତ୍ତରେ ଆସୁଛନ୍ତି, କାଳେ ଡେରି ହୋଇଯିବ କହି ଶାଢ଼ୀକି ପଠାଇ ଦେଉଛନ୍ତି। ତେଣୁ ଭଗବାନ ଏଇଭଳି ଭାବରେ ଦ୍ରୌପଦୀଙ୍କୁ କୋଟି ବସ୍ତ୍ର ଦେଇକରି ତାଙ୍କୁ ଏ ଲଜ୍ଜାରୁ ନିବାରଣ କରିଥିଲେ। ଏହିସବୁ କୁହାଯାଇଛି। ଥରେ ଭଗବାନ କୃଷ୍ଣ ପାଣ୍ଡବମାନଙ୍କର, ସେ ତ ସବୁ ପ୍ରକାର ସେବା କରୁଥିଲେ ପାଣ୍ଡବମାନଙ୍କୁ, ନିଜର ପରିବାରବର୍ଗ ବୋଲି ସେ ଚିନ୍ତା କରୁଥିଲେ, କେତେବେଳେ ତାଙ୍କର ସେବକ ହିସାବରେ ସେବା କରୁଥିଲେ, ଏହିଭଳି ଭାବରେ ଅନେକ ସେବା କରିଛନ୍ତି ତାଙ୍କୁ। ତେଣୁ ଥରେ ସେ ଯେତେବେଳେ ଆମର ଯେମିତି କଟାକଟି ହେଉଛି, ପରିବାପତ୍ର କଟାକଟି ଅମଣିଆ ହେଉଛି, ସେଇଭଳି ଭାବେ କୃଷ୍ଣ ମଧ୍ୟ ଅମଣିଆ କରୁଥିଲେ ପାଣ୍ଡବମାନଙ୍କ ଘରେ। ଅମଣିଆ କରୁଥିଲା ବେଳେ ସେ ଯେଉଁ ତାଙ୍କର ହାତଟି ଗୋଟେ ଆଙ୍ଗୁଠି କଟିଯାଇଥିଲା ଟିକେ। ଭଗବାନଙ୍କର ଶରୀରରେ ଆମର ଯେମିତି ରହିଛି ରକ୍ତ ଇତ୍ୟାଦି ସବୁ ରହିଛି, ମାଂସ ସ୍ନାୟୁ ଏସବୁ ରହିଛି, ଭଗବାନଙ୍କ ଶରୀରରେ ସେସବୁ ନାହିଁ। ଈଶୋପନିଷଦର ଅଷ୍ଟମ ମନ୍ତ୍ରରେ ସେଇଟା ବର୍ଣ୍ଣନା କରାଯାଇଛି। ଭଗବାନ ଶରୀର ହେଉଛି ସଚ୍ଚିଦାନନ୍ଦମୟ ଶରୀର।
କିନ୍ତୁ ସେ ନରଡ଼ିଡ଼ା କରୁଛନ୍ତି, ସେଥିପାଇଁ ତାଙ୍କର ଶରୀରରୁ ରକ୍ତ ଅଙ୍ଗୁଠୁ ରକ୍ତ ବାହାରିଛି ଦେଖି ତାଙ୍କର 16108 ରାଣୀ ସବୁ ଥିଲେ ସେଠି, କିନ୍ତୁ ସମସ୍ତଙ୍କର ବହୁତ କଷ୍ଟଲି ଶାଢ଼ୀ ପିନ୍ଧିଛନ୍ତି, କିନ୍ତୁ ଦ୍ରୌପଦୀ ମଧ୍ୟ ସେଇଭଳିଆ କଷ୍ଟଲି ଶାଢ଼ୀ ପିନ୍ଧିଛନ୍ତି, କିନ୍ତୁ ହଠାତ୍ ସେ କ'ଣ କଲା, ସେ କଷ୍ଟଲି ଶାଢ଼ୀକୁ ଚିରି, ପାଟ ଶାଢ଼ୀକୁ ଚିରି ଭଗବାନଙ୍କର ଆଙ୍ଗୁଠିରେ ସେଟା ଲଗେଇ ଦେଇଥିଲେ। ତେଣୁ ଏଇ ଯେଉଁ ସାମାନ୍ୟ ବସ୍ତ୍ର ଦେଇଥିଲେ, ପ୍ରଦାନ କରିଥିଲେ ଭଗବାନଙ୍କୁ, ତେଣୁ ଭଗବାନ ଉପଯୁକ୍ତ ସମୟରେ ତାକୁ 16000 ମାନେ ଲକ୍ଷ ଲକ୍ଷ କୋଟି କୋଟି ବସ୍ତ୍ର ତାଙ୍କୁ ପ୍ରଦାନ କରିଥିଲେ। ତେଣୁ ଅତି ଅଳ୍ପ କିଛି ଆମେ ଯଦି ଭଗବାନ କରିବା, ସେ ଆମକୁ ବହୁତ ବଡ଼ ବିପଦରୁ ରକ୍ଷା କରିବ। ସେଥି ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି, ଏ ଅର୍ଜୁନ ତମେ ବେଶୀ କିଛି ନ କର, ଯଦି କିଛି ଅଳ୍ପ କିଛି କରିବ ମଧ୍ୟ, ତାହେଲେ ମଧ୍ୟ ଏ ଅଳ୍ପ କିଛି ସେବା ତୁମକୁ ବହୁତ ବଡ଼ ବିପଦରୁ ରକ୍ଷା କରିବ। ତେଣୁ ସେ କହୁଛନ୍ତି, ସ୍ୱଳ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ୍, ନିହାବିକ୍ରମ ନାଶସ୍ତି ପ୍ରତ୍ୟବାୟ ନ ବିଦ୍ୟତେ, ସ୍ୱଳ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ୍। ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ ଅର୍ଜୁନଙ୍କୁ ଯେଉଁ ସାଂଖ୍ୟ ଯୋଗ ବିଷୟରେ କହୁଛନ୍ତି, ପ୍ରଥମେ ସାଂଖ୍ୟ ଯୋଗ ବିଷୟରେ ବର୍ଣ୍ଣନା କଲେ। ସାଂଖ୍ୟ କହିଲେ ଯେଉଁ ଆତ୍ମା ଏବଂ ଅନାତ୍ମା ଏହିସବୁ ବିଷୟରେ ବର୍ଣ୍ଣନା କଲେ। ବର୍ଣ୍ଣନା କରିସାରି ଅର୍ଜୁନ କହୁଛନ୍ତି, ହେ ଅର୍ଜୁନ ଏସା ଦେ ବିହିତ ସାଂଖ୍ୟେ ବୁଦ୍ଧି ଯୋଗେ ତୁମାନେ ଶୁଣୁ, ମୁଁ ତୁମକୁ ସାଂଖ୍ୟ ଯୋଗ ବିଷୟରେ କହିଲି, ବର୍ତ୍ତମାନ ବୁଦ୍ଧି ଯୋଗ ଭକ୍ତି ଯୋଗ ବିଷୟରେ କହିବି। ଏସା ଦେ ବିହିତ ସାଂଖ୍ୟେ ବୁଦ୍ଧି ଯୋଗେ ତୁମାନେ ଶୁଣୁ, ବୁଦ୍ଧିଯୁକ୍ତ ଜାତୀୟ କର୍ମ ବନ୍ଧନ ପ୍ରାସି, ଏ ବୁଦ୍ଧିଟା ହେଉଛି ବହୁତ ଶ୍ରେଷ୍ଠ, ଏ ଭକ୍ତି ହେଉଛି ସବୁ ଶ୍ରେଷ୍ଠ। କିଭଳି ଶ୍ରେଷ୍ଠ ନା, କର୍ମବନ୍ଧନ ପ୍ରାସସି, ଏ ଯେଉଁ କର୍ମବନ୍ଧନ ରହିଛି ଏ କର୍ମବନ୍ଧନକୁ ଛେଦନ କରିଦେବ ଏ ଭକ୍ତି ଯୋଗ। ଆଉ ଏ ଭକ୍ତି ଯୋଗର ମହାତ୍ମା ହେଉଛି ଏଭଳି ଭାବରେ ନିହା ବିକ୍ରମ ନାଶସ୍ତି, ଆମେ ଭକ୍ତିରେ ଯଦି କିଛି ଅଳ୍ପ କିଛି କରିଛେ, ଅବିକ୍ରମ ଯଦି କିଛି ଯାହା କିଛି କରିଛେ, ଆର୍ କେବେ ହେଲେ ନଷ୍ଟ ହେବ ନାହିଁ, ନାଶସ୍ତି, ଏବଂ ପ୍ରତ୍ୟବାୟ ନ ବିଦ୍ୟତେ, କେବେ ହେଲେ ସେଇଟା କମିଯିବ ନାହିଁ, ପ୍ରତ୍ୟବାୟ ନ ବିଦ୍ୟତେ। ହେ ଅର୍ଜୁନ ଜାଣି ରଖ, ସ୍ୱଳ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ୍, ଅତି କିଛି ଅଳ୍ପ କିଛି ତମେ ମୋତେ କରିଛ, ଏ ଭକ୍ତି ସେବା ଭକ୍ତିରେ ସେବା କରିଛ, ଏଇଟା ତୁମକୁ ବହୁତ ବଡ଼ ବିପଦରୁ ରକ୍ଷା କରିବ। କାହିଁକି ଆମର ଆମର ସୀମିତ, ଆମର ଶକ୍ତି ସବୁ ସୀମିତ, ତେଣୁ ଆମେ ଆମର ସୀମିତ ଶକ୍ତିରେ ଯାହା କରିବା, ଆମେ ଯଦି ଭଗବାନ ପାଖକୁ ଦୁଇ ପାଦ ଆଗେଇବା, ଭଗବାନ ତାଙ୍କର ଅସୀମ ପାଦରେ ଯେଉଁ ବିଶ୍ୱ ରହିଛି, ବିଶ୍ୱରୂପ ପାଦ ରହିଛି, ଗୋଟିଏ ପାଦ ବଢ଼େଇଦେଲେ ଡାହାଣ, ଯେଉଁ ଡାହାଣ ପାଦ ରହିଛି, ଏ ପୃଥିବୀର ଯେତେ ତଳେ ଯେତେ ରହିଛି, ଅତଳ ବିତଳ ସତଳ ଇତ୍ୟାଦି ସବୁକିଛି ଗ୍ରହଣ କରିନେଲେ ଗୋଟିଏ ପାଦରେ, ଏବଂ ବାମ ପାଦ ଯେତେବେଳେ ନିକ୍ଷେପ କରୁଛନ୍ତି ଉପରକୁ, ଉଚ୍ଚକୁ ନିକ୍ଷେପ କରୁଛନ୍ତି, ସେତେବେଳେ ଯେଉଁ ଉପରେ 6 ଲୋକ ରହିଛି, ଭୂଲୋକ ସ୍ୱର୍ଗଲୋକ ଇତ୍ୟାଦି ସବୁକୁ ଗ୍ରହଣ କରିନେଲେ। ତେଣୁ ଭଗବାନ ଯଦି ସେଇଭଳି ଭାବରେ ଆମେ ଯଦି କିଛି ସେବା କରୁଛ ଭଗବାନଙ୍କ, ଯିଏ ଯଥା ମାଂ ପ୍ରପଦ୍ୟନ୍ତି ତାଂ ସଦୈବ ଭଜାମ୍ୟହଂ, ଯେଉଁଭଳି ଭାବରେ ଆମେ ଭଗବାନଙ୍କର ସେବା କରିବା ପାଇଁ ଚାହିଁବା, ଭଗବାନ ସେଇଭଳି ଭାବେ ପୁରସ୍କୃତ କରିବେ। ଆମେ ଦୁଇ ହାତରେ ଭଗବାନଙ୍କୁ ଯଦି ସେବା କରିବା, କିଛି ଅର୍ପଣ ଦେବା, ପତ୍ରଂ ପୁଷ୍ପଂ ଫଳଂ ତ୍ୱୟଂ ଯେଉଁମାନେ ଭକ୍ତା ପ୍ରୟଛନ୍ତି ତଦଂ ଭକ୍ତି ଉପରୁତମ ସ୍ନାନ ପ୍ରଦାତ୍ମନ, ଆମେ ଦୁଇ ହାତରେ ଯଦି ଦେବା, ସେ ତାଙ୍କର ସହସ୍ର ଭାବ ସହସ୍ର ହାତରେ ଆମକୁ ପ୍ରଦାନ କରିବେ। ତେଣୁ ଆମେ ଅଳ୍ପ କିଛି ଯଦି କରିଛେ ଭକ୍ତି ମାର୍ଗରେ, କିଛି ଅଳ୍ପ କିଛି କରିଛେ, ସେ ଆମକୁ ବହୁତ ବଡ଼ ଆମେ ପୁରସ୍କାର ପ୍ରାପ୍ତ ହେବା, ବହୁତ ବଡ଼ ବିପଦରୁ ଆମକୁ ରକ୍ଷା କରିବ। ତେଣୁ ଦ୍ରୌପଦୀ ଛୋଟିଆ ଖଣ୍ଡେ କପଡ଼ା ବାନ୍ଧି ଦେଇଥିଲେ, ଯଦିଓ ପାଟ ବସ୍ତ୍ର ତାକୁ ଲୋଭ କରିନଥିଲେ, ବାନ୍ଧି ଦେଇଥିଲେ ଭଗବାନଙ୍କ ହସ୍ତରେ ଆଙ୍ଗୁଠିରେ। ତେଣୁ ଭଗବାନ ଉପଯୁକ୍ତ ସମୟରେ ତାଙ୍କୁ କୋଟିଏ ବସ୍ତ୍ର ପ୍ରଦାନ କରି ସେ ପରିଶୋଧ କରି ଋଣ ପରିଶୋଧ କରିଦେଲେ। ଭଗବାନ କାହାର ଋଣୀ ରୁହନ୍ତି ନାହିଁ, ପ୍ରକୃତରେ ଆମେ ସମସ୍ତେ ଭଗବାନଙ୍କ ଋଣୀ, କାରଣ ଭଗବାନ ହିଁ ଆମକୁ ସମସ୍ତଙ୍କୁ ପ୍ରଦାନ କରୁଛନ୍ତି, କିନ୍ତୁ ତଥାପି ଆମେ ଏତେ ହତଭାଗା, ସେଥିପାଇଁ ମହାପ୍ରଭୁ କହୁଛନ୍ତି, ଯେଉଁ ଆପଣଙ୍କର ଏ ପ୍ରଭୁ ଆପଣଙ୍କର ସମସ୍ତ ନାମ ନାମ କାରି ବହୁଧା ନିଜ ସର୍ବଶକ୍ତି ସ୍ତତ୍ରାର୍ପିତ ନିୟମିତ ସ୍ମରଣୀନ କାଳ ଏତାଶ୍ରୀ ତପ କୃପା ଭଗବାନ ମମାପି ଦୁର୍ଦୈବ ମିଦୃଷୀ ମହାଜନୀ ନାନୁରାଗ। ଆପଣଙ୍କର ନାମରେ ଅନେକ ନାମ ରହିଛି, ପ୍ରତି ନାମରେ ଆପଣଙ୍କ ସମସ୍ତ ଶକ୍ତି ରହିଛି, ଅର୍ପିତ ହୋଇଛି, କିନ୍ତୁ ଆମେ ଏତେ ହତଭାଗା, ଆମର ସେ ଭଗବାନଙ୍କର ଆପଣଙ୍କର ନାମ ନେବା ପାଇଁ ଆମର ଆସୁନାହିଁ, ଇଚ୍ଛା ଆସୁନାହିଁ, ଆମର ସେ ଅନୁରାଗ ଆସୁନାହିଁ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ତେଣୁ ଏଇଭଳି ଭାବରେ ବଶିଷ୍ଠମାନଙ୍କର ବହୁତ କଥା ରହିଛି। ରାଜା ବଶିଷ୍ଠ ସେ ଥିଲେ ଦଶରଥଙ୍କର, ସେ ଥିଲେ ପୁରୋହିତ ଥିଲେ ବଶିଷ୍ଠ। ତେଣୁ ଯେତେବେଳେ ବିଶ୍ୱାମିତ୍ର ଆସିଲେ, ସେତେବେଳେ ରାଜା ଦଶରଥଙ୍କୁ ସେ ପ୍ରାର୍ଥନା କଲେ ବିଶ୍ୱାମିତ୍ର, ଯେ ହେ ରାଜା, ଆପଣଙ୍କର ପୁତ୍ର ରାମକୁ ଆମକୁ ପ୍ରଦାନ କରନ୍ତୁ, କାହିଁକି ନା ଆମର ଯଜ୍ଞରେ ବିଭିନ୍ନ ଅସୁରମାନେ ଆସି ବିଭିନ୍ନ ପ୍ରକାର ବାଧା ସୃଷ୍ଟି କରୁଛନ୍ତି, ଆପଣଙ୍କ ପୁତ୍ର ଦ୍ୱାରା ମୁଁ ସେ ଅସୁରମାନଙ୍କୁ ନିହତ କରିବି। ଯଦି ବିଶ୍ୱାମିତ୍ରଙ୍କର ଶକ୍ତି ରହିଛି ସେ ତାଙ୍କୁ ମାରିଦେଇ ପାରିଥାନ୍ତେ, କିନ୍ତୁ ସିଏ ବ୍ରାହ୍ମଣର କର୍ତ୍ତବ୍ୟ ନୁହଁ, ଏ କ୍ଷତ୍ରିୟର କର୍ତ୍ତବ୍ୟ, ସେ ସବୁ ଏସବୁ ଶାସନ କରିବେ। ତେଣୁ ରାଜା ଦଶରଥ ଚାହୁଁନଥିଲେ ପ୍ରଦାନ କରିବା ପାଇଁ ତାଙ୍କର ପୁତ୍ରଙ୍କୁ, କାହିଁକିନା 60,000 ବର୍ଷରେ ତାଙ୍କର ସେ ପୁତ୍ର ଜାତ ହୋଇଛି, ଏତେ ବାତ୍ସଲ୍ୟ ସ୍ନେହ ରହିଛି, ସେ ଚାହୁଁନଥିଲେ ଦେବା ପାଇଁ। କିନ୍ତୁ ବଶିଷ୍ଠ ମୁନି ସେ କହିଥିଲେ ଯେ ଆପଣ ପୁତ୍ର ପ୍ରଦାନ କଲେ ସେ ତାଙ୍କୁ କଲ୍ୟାଣ ପ୍ରଦାନ କରିବେ, ତାଙ୍କର କଲ୍ୟାଣ ହେବ। ପ୍ରକୃତରେ ତାଙ୍କର କଲ୍ୟାଣ ହେଲା, ରାମଚନ୍ଦ୍ରକୁ ସେ ପଠାଇଲେ ବିଶ୍ୱାମିତ୍ରଙ୍କ ସହିତ। ବିଶ୍ୱାମିତ୍ର ରାମଚନ୍ଦ୍ର ଭଗବାନ ରାମଚନ୍ଦ୍ର ସେ ଯାଇ ସବୁ ଅସୁରମାନଙ୍କୁ ବଧ କଲେ ଏବଂ ଅନ୍ତିମରେ ସେ ସୀତାଦେବୀଙ୍କୁ ବିବାହ କଲେ। କଲ୍ୟାଣ କଲ୍ୟାଣ ମଣ୍ଡପ ରହିଛି ନା, କଲ୍ୟାଣ ସେ ତାଙ୍କର କଲ୍ୟାଣ ପ୍ରକୃତ ତାଙ୍କୁ ସେ ବିବାହ କରିକି ଆସିଲେ। ତେଣୁ ଏହିଭଳି ଭାବରେ ବଶିଷ୍ଠ ଋଷିଙ୍କର ବହୁତ କଥା ରହିଛି। ଏବଂ ଭୃଗୁ ବିଷୟରେ କହିଲି, ଭୃଗୁ ଏହିଭଳି ଭାବରେ ପରୀକ୍ଷା କରିଥିଲେ କିଏ ଶ୍ରେଷ୍ଠ, ଶ୍ରେଷ୍ଠ ଆମେ କେତେବେଳେ ଆଲୋଚନା କରିବା। ସେ ଅନ୍ତିମରେ ଏ ନିର୍ଣ୍ଣୟ ନେଲେ ପ୍ରକୃତରେ ବିଷ୍ଣୁ ହିଁ ଶ୍ରେଷ୍ଠ, ବା ବ୍ରହ୍ମା ବିଷ୍ଣୁ ଏବଂ ଶିବ ତିନି ଭିତରେ ଶ୍ରେଷ୍ଠ ହେଉଛନ୍ତି ବିଷ୍ଣୁ। ସେ ପରୀକ୍ଷା କରିକି ଆସିଲେ, ତେଣୁ ସେ ନିର୍ଣ୍ଣୟ ଦେଲେ, ପ୍ରଦାନ କଲେ ଯେ ପ୍ରକୃତରେ ବିଷ୍ଣୁ ହିଁ ହେଉଛନ୍ତି ଶ୍ରେଷ୍ଠ ଭୃଗୁ। ଏବଂ ଭୃଗୁଙ୍କର ମଧ୍ୟ ଆଉ ଗୋଟେ କଥା ରହିଛି, ଯେ ଦକ୍ଷ ଯଜ୍ଞରେ ଭୃଗୁ ମଧ୍ୟ ଦକ୍ଷଙ୍କ ପଟ ନେଇଥିଲେ, ଯେଉଁଥିପାଇଁ କି ଭୃଗୁଙ୍କର ଦାଢ଼ି ଆଉ ଗୋଟେ ଛେଳିର ଧାଡ଼ି ହେଇକି ରହିଛି। ବର୍ତ୍ତମାନ ମଧ୍ୟ ସେ ଛେଳି ଧାଡ଼ିକି ରହିଛନ୍ତି, ଛେଳି ଧାଡ଼ି ଗ୍ରହଣ କରି ରହିଛନ୍ତି। ଦକ୍ଷ ନିଜ ଶରୀରକୁ ତ୍ୟାଗ କରିଦେଲେ, ସେ ପ୍ରଜେତାଙ୍କର ପୁତ୍ର ହେଇକି ଆସିଲେ, କିନ୍ତୁ ଭୃଗୁ ସେଇଭଳିଆ ଅବସ୍ଥାରେ ରହିଛନ୍ତି। ତାଙ୍କର ଦାଢ଼ି ଯଦି ଆପଣ ଯିବେ ଦେଖିବେ, ଭୃଗୁମାନେ ରହୁଛନ୍ତି କେଉଁଠି, ସେ ରହୁଛନ୍ତି ମହତ୍ ଲୋକରେ। ବର୍ଣ୍ଣନା କରାଗଲା ନା ପୂର୍ବରୁ, ଯେତେବେଳେ ପ୍ରଳୟ ହେଇଯାଏ ସେତେବେଳେ ସ୍ୱର୍ଗ ଲୋକ ପର୍ଯ୍ୟନ୍ତ ଧ୍ୱଂସ ହେଇଯାଏ, ଏବଂ ମହତ୍ ସ୍ୱର୍ଗର ଉପର ଲୋକ ହେଉଛି ମହତ୍ ଲୋକ। ମହତ୍ ଲୋକରେ ଏତେ ଉତ୍ତାପ ପ୍ରାପ୍ତ ହୁଅନ୍ତି ସେମାନେ, ଭୃଗୁ ଆଦି ଋଷିମାନେ ସେମାନେ ଯାଆନ୍ତି ଜନଲୋକକୁ ଯାଆନ୍ତି। ତେଣୁ ସେଇ ଭୃଗୁଙ୍କ ବିଷୟରେ ବହୁତ କଥା ରହିଛି। ଏବଂ କ୍ରତୁ ମଧ୍ୟ ଆଙ୍କର ସବୁ ପୁତ୍ର ସନ୍ତାନ ବିଷୟରେ ସବୁ ବର୍ଣ୍ଣନା କରାଯିବ। କ୍ରତୁ ମଧ୍ୟ ସେହିସବୁ କର୍ଦ୍ଦମୁନିଙ୍କର କନ୍ୟାଙ୍କୁ ସବୁ ବିବାହ କରିଛନ୍ତି ଏମାନେ। ତେଣୁ ତାଙ୍କ ବିଷୟରେ ଆମେ ବର୍ଣ୍ଣନା କରିବା। ଆଜିର ଆମ କଥାକୁ ଏଠି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବୃନ୍ଦ କି ଜୟ ଅପରା ଏକାଦଶୀ ତିଥି କି ସମ୍ବେଦ ଗୌରଭକ୍ତ କି ଗାଇ ଗୌର ପ୍ରମାନନ୍ଦୀ ଜୟ ଶ୍ରୀ ପୁତ୍ର ସନ୍ତାନ ଜାତ କରିଥିଲେ। ଦଶରଥ କେତେ ଯୁଗରେ ଆସିଥିଲେ ନା, 10,000 କାହାର କେମିତି ନା, ଆଉ ସମସ୍ତଙ୍କର ଯେ ହବ, ଆମର ମନେକର ଏଇଟା ବର୍ତ୍ତମାନ 100 ବର୍ଷ ଧର, କିଏ ମଧ୍ୟ 1,000 ବର୍ଷ ବସୁଛନ୍ତି। ଯେମିତି ଭୀଷ୍ମଦେବ ଆସିଥିଲେ, ସେ 500 ବର୍ଷ ତାଙ୍କର ରହିଥିଲା ଆୟୁଷ। ତେଣୁ ଯେ ଯେଉଁଭଳି ଯାହାର ଆୟୁଷ ରହିଛି ଆଉ ସେଇଭଳିଆ ଦେଖିବାକୁ ପଡ଼ିବ। ସେ ତାଙ୍କର 60,000 ବର୍ଷ ଭଗବାନଙ୍କର ପିତା, ସେ କାହିଁକି ନ ହେଇପାରିବ। ଯଦିଓ